दशम स्कंद 47 अध्याय श्लोक 29 श्री भगवान वाच भवतीनां अच्छी तो कहीं अच्छी आज डेट्रे तेईस पाँच जयपुर भवतीनां द्योहो मे न हि सर्वात्मना क्वचित् यथा भूतानि भूतेषु खं वायु अग्नि जलंगमयी तथा हं च मन प्राण भूतेन्द्रिय गुणाश्रय भवतीनां व्योगो मे नहि सर्वात्मना क्वचित् यथा भूतानि भूतेषु ंगवायुअग्नि जलमये च मन प्राण भूतेन्द्रियगुणाश्रयुष्णपुष्टवक्षशोधनबुंद मातृबुंद पुरबुंद दड़ीबुंद दर्शकबुंद समस्त आम पुजारीबुंद समस्त आम भागवत कथा को स्वागत जनाऊु अंद गाँव में कथा चलती आमको भगवान कृपा कर आज आम ये रही नंदगाम कथा शुणा जमती संजय से रही हस्तिनापुर किंतु कथा शुणुले कुरुक्षेत्र खाली कथा शुणुले नुह सी दर्शन करुले भगवान दर्शन करुले से भाव आम जदि राम जी धाम अच्छे ये रघुनंदन धाम कि बर्तमान आम सीधा सड़क नंदग्राम कथा शुणीपर देखिपर बुझीपर अनुभव कर सब कर अद्वैत तत्व तेणु ये भगवान संदेश जो संदेश पठे 46 अध्याय आम शुणी मत संदेश विमोचय कौन पाणीना पाणी पानी को तांकर हस्त को जो हस्त धारण धरिकी यही उपले निर्देश देवा यही सन्देश देते गृहत्वा पाणीना पाणी तांकर हाथ को धरिकी एक कही उद्धव तुम्हें जाओ गच्छ उद्धव व्रतंग सौम्यंग पितृ न पितृमा प्रीतिमा बह हे उद्धव तुम्हें जाओ वर्तमान कौटिक ना वृंदावन जाओ नंदग्राम से मोर पिता माता आनंद प्रदान कर एवं गोपीना मत वियोगाधिक मत संदेश विमुचय गोपी मैने जो मो वियोग जो दुख पाँच मनस्ताप अच्छा से मोर संदेश प्रदान करी तांकु खुशी प्रदान कर आनंद कर विमुचय दुख मुक्त कर यही 46 अध्याय सब देते संदेश से संदेश बर्तमान ये आम 47 अध्याय 29 रु बहुत प्रकार संदेश रही मत संदेश से ही गोटे संदेश आई भाव अनेक संदेश अच्छी एगार वर्ष काल एगार मस काल रहीकि से कथा से संदेश पाइबे सब एगार मस काल आम शुणा से तेणु भगवती ना ये भगवान कथा आरंभ होगा 29 रु 37 ये 9 श्लोक भगवान प्रथमे ज्ञान उपदेश देवे ज्ञान ऊर्धर हो भक्ति से सब भक्ति कहला है ज्ञान कर्मादि अनावृतम ज्ञान कर्मरु जो मैंने मुक्त हेबे से मैंने भक्ति स्तर को आसबे ना ज्ञान मिश्रा भक्ति कर्म मिश्रा भक्ति ये सब रही भक्ति विभिन्न स्तर रही तेणु ये जो ज्ञान उपदेश देवे ए କ'ଣ ଉଦ୍ଧବ ଜାଣିପାରିବେ ନାହିଁ ଆର ଅର୍ଥ କ'ଣ। ଆମେ ଆଚାର୍ଯ୍ୟ ଜୀବ ଗୋସ୍ୱାମୀ ଆର ତିନି ପ୍ରକାର ଅର୍ଥ କରିଛନ୍ତି। ତେଣୁ ଆର ଯେଉଁ ଅର୍ଥ ଗୋପୀମାନେ ବୁଝିବେ ବା ଇଏ ହଉ ଯାହା ବି ହଉ ଭଗବାନ ଯାହା ଚାହୁଁଛନ୍ତି ସେମାନେ ତାଙ୍କର ଦୁଃଖ ଦୂର ହେବ ନାହିଁ ବଢ଼ିବ। ଇଏ ଯେଉଁ ମେସେଜ ଦେଲେ ମେସେଜ ଶୁଣିକିରି ବା ବାର୍ତ୍ତା ଶୁଣିକିରି ତାଙ୍କର ଦୁଃଖ ଦୂର ହେବ ନାହିଁ, ଦୁଃଖ ବଢ଼ିବ, ଆହୁରି କ୍ରନ୍ଦନ କରିବେ, ଜୋରରେ କ୍ରନ୍ଦନ କରିବେ। ତେଣୁ ଯାହା ବି ହଉ ଆମର ଏଇ ଯେଉଁ ଉପଦେଶ ଯେଉଁ ଜ୍ଞାନ ଭଗବାନଙ୍କୁ ଜ୍ଞାନ ମାଧ୍ୟମରେ ଆମେ ବୁଝିପାରିବେ ନାହିଁ, ଜ୍ଞାନ ଉପଦେଶ ଦିଆଯାଉଛି। ଯେମିତି ଆମେ ଦେଖିବା 29 ଅଧ୍ୟାୟରୁ 33 ଅଧ୍ୟାୟ ଯେଉଁ ରସଲୀଳା ରାସଲୀଳା ଚାଲିଥିଲା 5 ଅଧ୍ୟାୟ ସେଥିରେ ଯେତେବେଳେ ଗୋପୀମାନେ ଯାଇ ପହଞ୍ଚିଥିଲେ ସବୁ ତ୍ୟାଗ କରିକିରି, କିଏ ପୋଡ଼ ପିଠା ବସେଇକି ପଳେଇଗଲେ, କିଏ ଚକୁଳି ବସେଇକି ପଳେଇଗଲେ, କିଏ କ୍ଷୀର ଧୋଉଛନ୍ତି କ୍ଷୀରକୁ ଫିଙ୍ଗିକିରି ପଳେଇଗଲେ, କିଏ କ'ଣ ଯାହା ଯିଏ ଯାହା କରୁଛନ୍ତି କାଜଳ ଲଗାଉଛନ୍ତି, ଗୋଟିଏ କାଜରେ ଆଖିରେ ଲାଗିଛି ଆଉ ଗୋଟିଏ କାଜରେ ଲାଗିନାହିଁ ପଳେଇଗଲେ, ଏଇଭଳି ଭାବରେ ଆମେ ଶୁଣୁଥିଲେ। ତେଣୁ ସେଠି ଯେତେବେଳେ ଯାଇ ପହଞ୍ଚିଲେ ଗୋପୀମାନେ ପହଞ୍ଚିଗଲେ ଭଗବାନ ଯେଉଁଭଳି ଭାବରେ ତାଙ୍କୁ ଜ୍ଞାନ ଉପଦେଶ ଦେଇଥିଲେ, ଯେଉଁ ଜ୍ଞାନ ଉପଦେଶ ଶୁଣିକରି ଗୋପୀମାନେ ତାଙ୍କୁ ପୁଣି ବହୁତ ପ୍ରକାର କ'ଣ ଅଭିମାନ ଭଳା କଥା କହିଲେ ତାଙ୍କୁ, ତାପରେ ଭଗବାନ ତାଙ୍କ ସହିତ ରାସ ନୃତ୍ୟ କରିଥିଲେ। ଭଗବାନ ପାଇବାଟା କ'ଣ ଏତେ ସହଜ ନା କ'ଣ? ଭଗବାନ ମଧ୍ୟ ପରୀକ୍ଷା କରିବା, ଆମେ ଯେମିତି ଚାହୁଁଛେ ପରୀକ୍ଷା କରିବା ଭଗବାନ ଇଏ ସତ ଭଗବାନ କି ନାହିଁ, ଆମେ ଯେମିତି ଚାହୁଁଛେ ପରୀକ୍ଷା କରିବା ପାଇଁ, ଆମେ ଯେମିତି ଚାହୁଁଛେ ଗୁରୁଙ୍କୁ ପରୀକ୍ଷା କରିବା ଇଏ ସତଗୁରୁ ନା ନାହିଁ, ଗୁରୁ ମଧ୍ୟ ସେମିତି ପରୀକ୍ଷା କରିବେ, ଭଗବାନ ମଧ୍ୟ ସେଇଭଳି ଭାବେ ପରୀକ୍ଷା କରିବେ କେତେ ଦୂର ଯାଇଛି, ଇଏ କେତେ ଦୂର ମୋ ପାଖରେ ସମର୍ପିତ, ସେହି ଅନୁସାରେ ଯିଏ ଯଥା ମାନ ପ୍ରପଦ୍ୟନ୍ତେ, ଯିଏ ଯେଉଁଭଳି ଭାବରେ ଭଗବାନଙ୍କ ଶରଣରେ ଯିବେ ଭଗବାନ ତାକୁ ସେହିଭଳି ଭାବରେ ପୁରସ୍କୃତ କରିବେ, ତାଙ୍କ ସ୍ଥିତି ଅନୁସାରେ ସେ ଦେବେ, ତାଙ୍କର ଯାହା ଆବଶ୍ୟକତା ରହିଛି ପ୍ରଦାନ କରିବେ। ତେଣୁ ଗୋପୀମାନେ ଏ ଜ୍ଞାନ ଉପଦେଶ ଶୁଣିକି ଶୁଣିବେ ନାହିଁ କିଛି, ତାଙ୍କ ଜ୍ଞାନ ଉପଦେଶ ତାଙ୍କୁ ଲାଗି ଭଲ ଲାଗିବ ନାହିଁ, ସେ କହିବେ ନା ଏଇଟା ଭଲ ନାହିଁ, କ୍ରନ୍ଦନ ଆହୁରି ଅଧିକ ଜୋରରେ କ୍ରନ୍ଦନ କରିବେ। ତେଣୁ ଯେମିତି ଡାକ୍ତର ଯେଉଁମାନେ ଦେବେ ହୋମିଓପାଥି ବା ଯିଏ ହଉ ଯେଉଁ ଡାକ୍ତର ଯେତେବେଳେ ଦେବେ ଔଷଧ, ଏ ଭଗବାନ ହେଉଛନ୍ତି ଅଗତ ରାଜ, ଏ ଆସିବ ଏ ଶ୍ଳୋକଟି ଆସିବ, ଭଗବାନ ହେଉଛନ୍ତି ଔଷଧ ଭିତରେ ଶ୍ରେଷ୍ଠ ଔଷଧ, ଭଗବାନ ନିଜେ ଶ୍ରେୟ ତେଣୁ ଅଗତ ରାଜ, ଏଇ ଅଧ୍ୟାୟରେ ଆସିବ ସେ ଶ୍ଳୋକଟି। ଇଏ ପ୍ରଥମେ ଦେଲେ 100 ପାୱାର ହୋମିଓପାଥିରେ ଯେଉଁ ଦିଅନ୍ତି ସବୁ 100 ପାୱାର ଦେବେ, 100 ପାୱାର କାମ ନକଲା 200 ପାୱାର, ସେଇଟା କାମ ନେଲା 500 ପାୱାର, ଏମିତି ବହୁତ ପ୍ରକାର ରହିଛି ଔଷଧ ଅଗତ ରାଜ, ସିଏ ଭଗବାନ ହେଉଛନ୍ତି ଔଷଧମାନଙ୍କ ଭିତରେ ଶ୍ରେଷ୍ଠ ଶ୍ରେଷ୍ଠ ଔଷଧ। ଭାଗବତରେ କୁହାଯାଇଛି 10 ସ୍କନ୍ଧ ପ୍ରଥମ ଅଧ୍ୟାୟରେ, ଭଗବାନ କଥା ହିଁ ଔଷଧ କୁହାଗଲା, ଯେ ନିବୃତ ତର୍ଷେଇ ଉପଗୀୟମାନା ଭବ ଔଷଧା ଶ୍ରୋତ୍ର ମନୋବିରାମାତ୍ ଉତ୍ତମ ଶ୍ଳୋକ ଗୁଣାନୁବାଦାତ୍ ପୁମାନ୍ ଭବାଧୀନ ତରେସ ଆତ୍ମହା। 10 ସ୍କନ୍ଧ ପର୍ଯ୍ୟନ୍ତ ଯେଉଁ ଗଲେଣି ଶୁଣିବା ପାଇଁ, ଶୁଣିକିରି ଆମେ ତ 7 ସ୍କନ୍ଧ ଚାଲିଛି ଆମର ସରିଯିବ ଆଜିକାଲି ଭିତରେ, ଆହୁରି ରହିଛି କଥା। କୌଣସି ଖାଦ୍ୟ ଗ୍ରହଣ ନକରି କୌଣସି ପାନୀୟ ଗ୍ରହଣ ନକରି କୌଣସି ବିଶ୍ରାମ ନ ନେଇ ସେ ଶୁଣୁଛନ୍ତି, ଯେଉଁ 10 ସ୍କନ୍ଧ ପର୍ଯ୍ୟନ୍ତ ପଳେଇଲେଣି, 9 ସ୍କନ୍ଧ ସରିଗଲାଣି, ସୁଖଦେବ ଗୋସ୍ୱାମୀ ଭାବୁଛନ୍ତି ପରୀକ୍ଷିତ ଟିକେ ବିଶ୍ରାମ ନିଅନ୍ତୁ, ଟିକେ କିଛି ଜଳ ଟିକେ ନିଅନ୍ତୁ, ଅନ୍ତପକ୍ଷେ ଟିକେ ଜଳ ଗ୍ରହଣ କରନ୍ତୁ, କିନ୍ତୁ ପରୀକ୍ଷିତ ମହାରାଜ କହୁଛନ୍ତି ସେଥିପାଇଁ ଏଇ ଶ୍ଳୋକଟି କହିଲେ, ଯେଉଁମାନଙ୍କର ଭୌତିକ ଜଗତ ପ୍ରତି ତୃଷ୍ଣା ନିବୃତ ହୋଇଯାଇଛି ସେମାନେ ଭଗବାନଙ୍କର ଗୁଣଗାନ କରିବେ, ନିବୃତ ତା ସେଇ ଉପଗୀୟ ମହାନାଥ ଭବ ସଦା ଶ୍ରୁତ ମନ ବିରାମାତ, ଯେଉଁମାନଙ୍କର ଭବରୋଗ ରହିଛି ମଧ୍ୟ ସେମାନେ ଯଦି ଭଗବାନ କଥା ଶ୍ରବଣ କରିବେ ସେଇଟା ଔଷଧ ଭଳି ସେ ରୋଗରୁ ମୁକ୍ତ ହୋଇଯିବେ। ତେଣୁ କ ଉତ୍ତମ ଶ୍ଳୋକ ଗୁଣାନୁବାଦାତ୍ ଗୁମାନ ବିରଜିତ ବିନା ପଶୁନାଥ, ଯେଉଁମାନେ ନିଜେ ନିଜର ହତ୍ୟା କରି ସେମାନେ କେବଳ ଏ କଥା ଶୁଣିବେ ନାହିଁ। ତେଣୁ ଏ ଭଗବାନ ଜାଣିଛନ୍ତି କାହାକୁ କେଉଁଭଳି ଭାବରେ ଔଷଧ ଦିଆହେବ, ତେଣୁ ଇଏ ପ୍ରଥମେ ଦେଲେ ଜ୍ଞାନରୂପକ ଔଷଧ ଦେଲେ, ଜ୍ଞାନରୂପକ ଔଷଧ ଦ୍ୱାରା ସେ ସନ୍ତୁଷ୍ଟ ହେଲେ ନାହିଁ, ତାଙ୍କର ଔଷଧ ରୋଗ ବଢ଼ିଗଲା, ଭଗବାନ ବିରହରେ ଯେଉଁ ବିରହ ରୋଗ ବିରହ ଯନ୍ତ୍ରଣା ଭୋଗ କରୁଛନ୍ତି ସେଇଟା ଆହୁରି ବଢ଼ିଗଲା ଏ ଜ୍ଞାନ ଉପଦେଶ ଶୁଣିକିରି, ତାପରେ ଦେବେ ତା ଉପରେ ଔଷଧ ଅଛି ସେସବୁ ଆମ ପାଖରେ ଅଛି, ଆମେ କହିବା ଯେଉଁ ରହିଛି ଔଷଧ। ତେଣୁ ବର୍ତ୍ତମାନ କହୁଛନ୍ତି ଭବତୀ ନା ବିୟୋଗ ମେ, ତମ ମାନଙ୍କର ଯେଉଁ ତମେ ଚିନ୍ତା କରୁଛ କ'ଣ, ତମେ ଯେଉଁ ମୋର ବିୟୋଗରେ ମୋର ଯେଉଁ ବିରହରେ ତମେ ଯେଉଁ ଛଟପଟ ହେଉଛ, ତମର ପ୍ରକୃତରେ ମୋଠୁ ବିରହ ନାହିଁ। ଜ୍ଞାନ ଉପଦେଶ ଦେଲେ ଭବତୀ ନା ବିୟୋଗ ମେ ନହିଁ ସର୍ବାତ୍ମନା କ୍ୱଚିତ୍, କୌଣସି ସମୟରେ ସର୍ବାତ୍ମନା, ସର୍ବାତ୍ମନାର ଶବ୍ଦ ଏଠି କ'ଣ କୁହାଗଲା, ସିଏ ହେଉଛନ୍ତି ସମସ୍ତଙ୍କର ଆତ୍ମା, ସମସ୍ତଙ୍କର ଆତ୍ମା, ଆଉ ତାଙ୍କର କ'ଣ ଆତ୍ମା ନୁହନ୍ତି କି ସିଏ ସର୍ବାତ୍ମା, ଭଗବାନ ପରମାତ୍ମା ରୂପରେ ସବୁଠାରେ ବିଦ୍ୟମାନ, ପରମାତ୍ମାରେ ସବୁଠାରେ ବିଦ୍ୟମାନ ରହିଛନ୍ତି ଏ ଭୌତିକ ଜଗତରେ, ଚିର ଜଗତରେ ନାହାନ୍ତି। ତେଣୁ ଇଏ ଯେଉଁ ସର୍ବାତ୍ମନା ସବୁଠାରେ ଆତ୍ମା ରୂପରେ କ୍ୱଚିତ୍, କେଉଁ ସମୟରେ ଏମିତି କିଛି ନାହିଁ ଯେଉଁଠି ଭଗବାନ ନାହାନ୍ତି, ଏମିତି କିଛି ନାହିଁ। ଆଉ ଭଗବାନ ତ ବୃନ୍ଦାବନ ନିତ୍ୟ ରହନ୍ତି, ବୃନ୍ଦାବନ ପରିତ୍ୟଜ୍ୟ ପାଦମ ଏକଂ ନ ଗଚ୍ଛନ୍ତି, ବୃନ୍ଦାବନ ତ୍ୟାଗ କରି ସେ ଗୋଟିଏ ପାଦ ମଧ୍ୟ ଯାଆନ୍ତି ନାହିଁ। ତେଣୁ ଏହି ଶ୍ଳୋକଟି କହିଲେ ଯଥା, କେମିତି ଯଦି ଗୋପୀମାନେ କହିବେ କେମିତି ସମସ୍ତେ ସବୁଠି ରହୁଛ ନା, ଯଥା ଭୂତାନି ଭୂତେଷୁ ଖଂ ବାୟୁ ଅଗ୍ନି ଜଳଂ ମହି, ଏ ପାଞ୍ଚଟି ମହାଭୂତ ରହିଛି, ପାଞ୍ଚଟି ତତ୍ତ୍ୱ ରହିଛି, ପଞ୍ଚ ମହାଭୂତ ବୋଲି କୁହାଯାଉଛି, ଭୂମି ଜଳ ଅଗ୍ନି ବାୟୁ ଆକାଶ, ଏଇଟାରୁ ସ୍ଥୂଳରୁ ସୂକ୍ଷ୍ମ, ଏଠି ଭଗବାନ କହିଲେ ସୂକ୍ଷ୍ମରୁ ସ୍ଥୂଳ କୁହାଗଲା, ଆରମ୍ଭ ହେଉଛି ସୃଷ୍ଟି ଆରମ୍ଭ ଏଇଭଳି ଭାବରେ ହେଇଥିଲା, ଆକାଶରୁ ଶୁଦ୍ଧ ସୃଷ୍ଟି ହେଇଥିଲା, ଶବ୍ଦରୁ ସୃଷ୍ଟି ହେଇଥିଲା, ଖଂ ଭୂତାନି ଭୂତେଷୁ ଖଂ, ଖଂ କହିଲେ ଆକାଶ, ଖଂ କହିଲେ ଆକାଶ, ଆକାଶରେ ସେ ହେଉଛନ୍ତି ଶବ୍ଦ, ଭଗବତ ଗୀତାରେ ଭଗବାନ କହିଲେ ଶବ୍ଦ କିଏ, ମୁଁ ହେଉଛି ଆକାଶରେ ଶବ୍ଦ। ତେଣୁ ଏ ଶବ୍ଦରୁ ଯେଉଁ ଆକାଶ ସୃଷ୍ଟି ହେଲା, ତେଣୁ ଏ ଆକାଶରୁ ପରିବର୍ତ୍ତନ ହେଲା, ବିକାର ହେଲା, ବିକାର ଆକାଶରୁ ସୃଷ୍ଟି ହେଲା କ'ଣ, ଏଠି ବର୍ଣ୍ଣନା କରାଯାଇଛି ଖଂ ବାୟୁ, ଆକାଶରୁ ଯେତେବେଳେ ବିକାର ହେଲା ସେଠୁ ବାୟୁ ସୃଷ୍ଟି ହେଲା, ବାୟୁ କେଉଁଠୁ ଆସିଲା, ଏ ଆକାଶରୁ ଆସିଛି, ଆକାଶ କେଉଁଠୁ ଆସିଲା, ଶବ୍ଦରୁ ଆସିଛି, ଶବ୍ଦ କେଉଁଠୁ ଆସିଲା ନା ଭଗବାନ ଠାରୁ ଆସିଛି। ତେଣୁ ଏଇଭଳି ଭାବରେ ସବୁକି ଜନ୍ମାଦି ଅସ୍ତ୍ର ଯଥ, ସବୁକିଛି ଭଗବାନ ଠାରୁ ଆସିଛି, ଆଉ ଇଏ କ'ଣ ଭଗବାନ ଠାରୁ ଅଲଗା ନା କ'ଣ। ତେଣୁ ବାୟୁ ଯେତେବେଳେ ପୁଣି ବିକାର ବିକାର ହେଲା, ବାୟୁରେ ସ୍ପର୍ଶ ସ୍ପର୍ଶ ତନ୍ମାତ୍ର ଆସିଲା କ'ଣ, ସ୍ପର୍ଶ, ଆକାଶରେ ଆକାଶରେ ସେମାନେ ଶବ୍ଦ, ଶବ୍ଦ ତନ୍ମାତ୍ର, ଶବ୍ଦଟା କେଉଁଠୁ ସୃଷ୍ଟି ହେଲା, ଭଗବାନ ଠାରୁ ସୃଷ୍ଟି ହେଇଛି, ଶବ୍ଦରୁ ସୃଷ୍ଟି ହେଲା ଆକାଶ, ଆକାଶରୁ ଯେତେବେଳେ ଶବ୍ଦ ସହିତ ମିଶିକିରି ଯେତେବେଳେ ବିକାର ହେଲା ସେତେବେଳେ ସୃଷ୍ଟି ହେଲା କ'ଣ ନା, ସ୍ପର୍ଶ, ସ୍ପର୍ଶ ତନ୍ମାତ୍ର ସୃଷ୍ଟି ହେଲା, ତେଣୁ ସ୍ପର୍ଶ ତନ୍ମାତ୍ର ବାୟୁ ସୃଷ୍ଟି ହେଲା, ଏଇଭଳି ଭାବରେ ସବୁ ସୃଷ୍ଟି ହେଇଛି। ବାୟୁ ବାୟୁରେ ହେଉଛନ୍ତି ସ୍ପର୍ଶ, ବାୟୁକୁ କ'ଣ ଆମେ ଆଖିରେ ଦେଖିପାରିବା, ଆକାଶକୁ ଆଖିରେ ଦେଖିପାରିବା, ଆକାଶକୁ ଆମେ କେମିତି ଶୁଣି ଦେଖିପାରିବା ନା, କର୍ଣ୍ଣ ମାଧ୍ୟମରେ ଦେଖିପାରିବା ଶୁଣିପାରିବା। ଶବ୍ଦ ହେଉଛି ମାନେ ଏଠି ଆକାଶ ରହିଛି, ବାୟୁକୁ କେମିତି ଦେଖିବା, ବାୟୁକୁ ଆମେ ସ୍ପର୍ଶ କ'ଣ, ବାୟୁକୁ ଆଖିରେ ଆମେ ଦେଖିପାରିବା ନାହିଁ, ବା କ'ଣ ଆମର ଯେଉଁ ନାସିକାରେ ଶୁଙ୍ଘିପାରିବା ନାହିଁ, ଆଘ୍ରାଣ ଶକ୍ତି ମାଧ୍ୟମରେ ବାୟୁକୁ ଆମେ ଜାଣିପାରିବା ନାହିଁ, ବାୟୁକୁ ଯେଉଁ ବହୁତ ସୁଭାଷିତ ବାୟୁ ଯେଉଁ ଦେଖୁ, ସୁଭାଷିତ ସ୍ଥାନ ରହିଛି ବାୟୁ ଦ୍ୱାରା ଆସୁଛି, କିନ୍ତୁ ବାୟୁ ଆଉ ସୁଭାଷିତ ତଫାତ ରହିଛି, ବାୟୁକୁ ଜାଣିବା ପାଇଁ ଆମେ ସ୍ପର୍ଶ, ବାୟୁର ଯେଉଁ ଲକ୍ଷଣ ରହିଛି ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଶୀତଳତା ମୃଦୁତା ଏସବୁ ହେଉଛି ବାୟୁର ଲକ୍ଷଣ ସବୁ ରହିଛି। ଏ ଫ୍ୟାନ୍ ବାଜୁଛି, ଆମ ଶବ୍ଦ ଆମର ଶରୀରକୁ ବାଜୁଛି, ବହୁତ ଆନନ୍ଦ ଲାଗୁଛି, ଥଣ୍ଡା ଲାଗୁଛି, ବାୟୁ ବାୟୁଟାକୁ ଆମେ ଆଖିରେ ଦେଖିପାରିବା ନାହିଁ, ବାୟୁ ଏଠି ଅଛି ଆମେ ଆଖିରେ ଦେଖିପାରିବା ନାହିଁ, ଏଭଳି ଭାବରେ ଭଗବାନ ବ୍ୟବସ୍ଥା କରିଛନ୍ତି। ସେଇଭଳି ଭାବରେ ବାୟୁର ଯେତେବେଳେ ବିକାର ହେଉଛି ସେଠି ଅଗ୍ନି ସୃଷ୍ଟି ହେଉଛି, ଅଗ୍ନି ଅଗ୍ନି ଯେଉଁ ସୃଷ୍ଟି ହେଉଛି, ଅଗ୍ନିରେ ଅଗ୍ନିରେ ରହିଲା ପୂର୍ବ ଯେଉଁ ମାତ୍ରା ସବୁ ରହିଛି ସେଗୁଡ଼ା ସବୁ ରହିଛି, ଅଗ୍ନିରେ ଆକାଶ ରହିଛି, ଅଗ୍ନିରେ ବାୟୁ ରହିଛି, ଏବଂ ପୁଣି ଅଗ୍ନିର ଏକ୍ସଟ୍ରା ଗୁଣ ହେଉଛି ଅଗ୍ନି। ତେଣୁ ଅଗ୍ନିରେ ରୂପ ରହିଛି, ଅଗ୍ନିର ରୂପ, ଅଗ୍ନିଟାକୁ ଆମେ ଦେଖିପାରିବା, ଚକ୍ଷୁରେ ଆମେ ଅଗ୍ନିକୁ ଦେଖିପାରିବା, ବାୟୁକୁ ଦେଖିପାରିବା ନାହିଁ କି ଆକାଶକୁ ଦେଖିପାରିବା ନାହିଁ। ତେଣୁ ଏ ଅଗ୍ନିଟା ଅଗ୍ନି ତତ୍ତ୍ୱ ହେଉଛି କ'ଣ ନା ଏ ହେଉଛି ରୂପ, ଅଗ୍ନିର ତନ୍ମାତ୍ର ହେଉଛି ରୂପ, ରୂପ ତନ୍ମାତ୍ର, କେତେ ପ୍ରକାର ରୂପ ରହିଛି ଦେଖ। ଯେଉଁମାନଙ୍କର ଚକ୍ଷୁ ନାହିଁ ଅନ୍ଧ ହେଇଯାଇଛନ୍ତି ସେମାନେ କିଛି ଦେଖିପାରୁନାହାନ୍ତି, କିଛି ଦେଖିପାରୁନାହାନ୍ତି ଅନ୍ଧ, କିଛି ଦେଖିପାରିବେ ନାହିଁ। ଏ ଆମର ଶ୍ରୀଶ୍ରୀମନ୍ତ ଗୌରବ ସ୍ୱାମୀ ମହାରାଜ ଗୋଟେ କଥା କହନ୍ତି, ଜନ୍ମାନ୍ଧ ଜଣେ ଜନ୍ମାନ୍ଧ ଜନ୍ମାନ୍ଧକୁ ସେ କଥା ପଡ଼ିଥିଲା, ଏମିତି କ୍ଷୀର କଥା ପଡ଼ିଲା, ନା କ୍ଷୀରଟା କେମିତି ହା ଦେଖିପାରୁ ନାହିଁ, ନା କ୍ଷୀରଟା ଧଳା ପରା, ନା ଧଳାଟା କେମିତି ହା, ଧଳାଟା ହେଉଛି କେମିତି ହା, ନା ଏଇ ବଗ ଭଳିଆ ବା ବଗ, ବଗଟା ଧଳା, ନା ଭୋଗଟା କେମିତି ହା, ଦେଖିନାହିଁ ଅନ୍ଧ କିଛି ଜାଣୁ ନାହିଁ, ନା ଭୋଗ ଏମିତି ପରା ଦେଖେଇଦେଲେ ତା ହାତରେ ନୁହେଁ, ଏମିତି ଦେଖ ଅନ୍ଧ ଏମିତି ଓ ବୁଝିଗଲି ବୁଝିଗଲି, ଆଉ ମୁଁ କ୍ଷୀର କେବେ ପିଇବି ନାହିଁ, କ୍ଷୀର ପିଇଲା ମାନେ ମୋ ତଣ୍ଟିଟା ଲାଗିଯିବ ଯାହା ହେଲେ ଚକ୍ଷୁ ନାହିଁ ଅନ୍ଧ, ଭଗବାନଙ୍କୁ ଅନ୍ଧମାନେ କ'ଣ ଦେଖିବେ, ଚକ୍ଷୁ ଯାହାର ନାହିଁ ସେ କ'ଣ ଦେଖିବ, ରୂପକୁ ଦେଖିବ କ'ଣ। ଆମର ଆଚାର୍ଯ୍ୟମାନେ ଟିକାରେ କହନ୍ତି ହାତୀକୁ ଯେଉଁ ଅନ୍ଧମାନେ ଦେଖିବେ, ହାତୀକୁ ଅନ୍ଧମାନେ କେମିତି ଦେଖିବେ, ଯେଉଁ ଅନ୍ଧ ଯିବ ଗୋଡ଼ ପାଖରେ ପହଞ୍ଚି ଯିବ ଗୋଡ଼କୁ ଅଣ୍ଡାଳି ଦେବ, ହାଏ ମୁଁ ଜାଣିଗଲି ହାତୀ କ'ଣ ନା କ'ଣ, ନା ଗୋଟେ ଖୁମ୍ବଟା ପରା ହାତୀ। ଯେଉଁ ଅନ୍ଧ ଯାଇ ପହଞ୍ଚିବ କାନ ପାଖରେ ହାତ ମାରିଦେବ, କାନ ହୁଏ ଏଇଟା ହାତୀ, ହଁ ମୁଁ ବୁଝିଲି ହାତୀ ନା କ'ଣ, ନା ଏଟା କୁଲାଟା ପରା, ଏଇଟା ଗୋଟେ କୁଲାଟା, ଯିଏ ଧରିବ ଲାଙ୍ଗୁଡ଼ୁକୁ ସେ ଧରିଦେବ, ହଁ ମୁଁ ବୁଝିଗଲି ହାତୀ କ'ଣ, ନା ଏଇଟା କ'ଣ ଦଉଡ଼ିଟା, ଏଇଭଳି ଭାବରେ ହାତୀକୁ ଏଇଭଳି ଭାବରେ ଅନ୍ଧମାନେ ବୁଝିବେ। ସେଇଭଳି ଭାବରେ ଯାହାର ଚକ୍ଷୁ ନାହିଁ ସେ ରୂପକୁ ଜାଣିପାରିବ ନାହିଁ, ଭଗବାନ ରୂପ, ଭଗବାନ ରୂପ ଦେଖିବା ପାଇଁ ମଧ୍ୟ ଚକ୍ଷୁ ଦରକାର, ସେଇଭଳି ଚକ୍ଷୁ ଦରକାର, ଏ ଚକ୍ଷୁରେ ଦେଖିପାରିବ ନାହିଁ। ଅଥ ଶ୍ରୀକୃଷ୍ଣ ନାମାଦି ନ ଭବେତ୍ ଗ୍ରାହେ ଇନ୍ଦ୍ରେୟ ସେବନ୍ମୁଖେ ଜୁହାଦୌ ସ୍ୱୟଂ ଏବ ସ୍ମୃତି ଅଧ, ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ଆମର ଏ ଯେଉଁ ଭୌତିକ ଇନ୍ଦ୍ରିୟମାନଙ୍କ ଦ୍ୱାରା ଜାଣିପାରିବା ନାହିଁ, ଆମର ଭୌତିକ ଚକ୍ଷୁରେ ଆମେ ଭଗବାନ ରୂପକୁ ଦେଖିପାରିବା ନାହିଁ। ତେଣୁ ବ୍ରହ୍ମା କହୁଛନ୍ତି ବ୍ରହ୍ମ ସଂହିତାରେ ଏଇ ଯେଉଁ ଚକ୍ଷୁରେ ଆମେ ଗୋଟେ ରହିଛି ତାର କାଇଦା ଅଛି କେମିତି ଦେଖିପାରିବା ନା କ'ଣ, ସେଇଟା ନା ଗୋଟେ ଅଞ୍ଜନ ଅଛି, ସେ ଅଞ୍ଜନଟା ଯଦି ଲଗେଇଦେବ ଭଗବାନ ତୁମେ ଦେଖାଯିବେ। ପ୍ରେମା ଜନଚରିତ ଭକ୍ତି ବିଲୋଚନେ ନା ସନ୍ଥ ସଦୈବ ହୃଦୟସୁ ବିଲୋକୟନ୍ତି ଜଂଶ୍ୟାମ ସୁନ୍ଦରମ ଚିନ୍ତ ଗୁଣ ସ୍ୱରୂପମ ଗୋବିନ୍ଦମାଦି ପୁରୁଷଙ୍ଗମଙ୍ଗଳାମି। ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି ଏ ଯେଉଁ ପ୍ରେମ ରୂପକ ଅଞ୍ଜନ ଏଇଟା କେଉଁଠି ମିଳିବ, କେଉଁ ମାର୍କେଟରେ ମିଳିବ, ଏଇଟା ମାର୍କେଟରେ ମିଳିବ ନାହିଁ କି ଆମାଜନରେ ମିଳିବ ନାହିଁ, ପ୍ରେମ ରୂପକ ଅଞ୍ଜନ କେଉଁଠି ମିଳିବ ନା ଯାହାଙ୍କ ପାଖରେ ପ୍ରେମ ରହିଛି ସିଏ ପ୍ରଦାନ କରିବେ। ଚକ୍ଷୁରୋନ୍ମିଳିତ ଜୈନ ତସ୍ମୈ ଶ୍ରୀ ଗୁରବେ ନମଃ, ଯିଏ ପ୍ରେମାଞ୍ଜନ ପ୍ରାପ୍ତ ହୋଇଛନ୍ତି ସେ ପ୍ରେମାଞ୍ଜନକୁ ପ୍ରଦାନ କରିବେ। ତେଣୁ ଏଇ ମାଧ୍ୟମରେ ଏଇ ଚକ୍ଷୁ ମାଧ୍ୟମରେ ଆମେ ରୂପକୁ ଦେଖିପାରିବା। ତେଣୁ ସେଇଭଳି ଭାବରେ ଖଂ ମନ କ'ଣ ହେଲା, ଏଠି ଖଂ ବାୟୁ ଅଗ୍ନି ଜଳ, ଅଗ୍ନିର ପୁଣି ଯେତେବେଳେ ଅଗ୍ନିରେ ଆସିଲା ରୂପ ତନ୍ମାତ୍ର ଆସିଲା, ରୂପ ଅଗ୍ନିରେ ରୂପ ରହିଛି, ବାୟୁରେ ରୂପ ନାହିଁ ବା ଆକାଶରେ ରୂପ ନାହିଁ, ରୂପ ଆସିଲା ଅଗ୍ନିରେ। ତେଣୁ ଏ ରୂପ ବିଭିନ୍ନ ପ୍ରକାର ରୂପ ରହିଛି, କେତେ ପ୍ରକାର ରୂପ ରହିଛି, ହଜାର ହଜାର ରୂପ, ସାଧାରଣତଃ ତିନୋଟି କଲର୍ ରହିଛି, ତିନୋଟି ରୂପ କହିଲେ ଯେଉଁ ରଙ୍ଗ ରହିଛି ତିନୋଟି ରଙ୍ଗ, କ'ଣ କ'ଣ ସତ୍ୱ ରଜ ତମ ତିନୋଟି ଗୁଣରେ ସବୁ ତିନିରୁ ସବୁ ଆରମ୍ଭ ହେଇଛି, ତିନିର ଏକ୍ସପାନ୍ସନ୍। ସତ୍ୱ ରଜର ଗୁଣ ହେଉଛି ରଙ୍ଗ ହେଉଛି କ'ଣ ନା ସେଇଟା ହେଉଛି ୟେଲୋ ହଳଦିଆ, ତେଣୁ ଭଗବାନଙ୍କ ବସ୍ତ୍ର ହେଉଛି ୟେଲୋ ସତ୍ୱଗୁଣ। କହିବା ଉତ୍ତର ତ ପ୍ରଶ୍ନ ବେଳେ କହିବା ନା ଉତ୍ତର, ତେଣୁ ଇଏ ହେଉଛି ଭଗବାନଙ୍କର ତ୍ରିଗୁଣ ଉର୍ଦ୍ଧ୍ୱ ହେଲେ କ'ଣ ଗୁଣଟା କେଉଁଠୁ ଆସୁଛି ଭଗବାନଙ୍କର, ଗୁଣଟା ଭଗବାନଙ୍କର ଆସୁନି, ତେଣୁ ସତ୍ୱଗୁଣଟା ଯେଉଁ ଆସୁଛି ଭଗବାନଠାରୁ ଆସୁଛି ନା, ତେଣୁ ସତ୍ୱଗୁଣର ରଙ୍ଗ ହେଉଛି ୟେଲୋ ହଳଦିଆ, ରଜଗୁଣର ହେଉଛି ଲାଲ ରେଡ୍, ତମଗୁଣର ହେଉଛି ନୀଳ ବ୍ଲୁ, ତେଣୁ ଏ ତିନୋଟି ମୂଳ ରଙ୍ଗ ହେଉଛି ତିନୋଟି ହଳଦିଆ ଲାଲ ଏବଂ ବ୍ଲୁ। ତ ତା ଦେହରୁ ସାତ ପ୍ରକାର ବାହାରିଲା, ବାଘନିଶ ହେଲା ନା, ବାଇଗଣୀ, ଘନ ନୀଳ, ନୀଳ, ସବୁଜ, ହଳଦିଆ, ଲାଲ ଆଉ ନାରଙ୍ଗୀ, ଏ ଯେଉଁ ସାତ ପ୍ରକାର ରଙ୍ଗ ରହିଛି, ଏ ମୂଳ ରଙ୍ଗ ହେଉଛି ତିନି, ତିନୋଟି ରଙ୍ଗରୁ ଏଇଟା ଆସିଲା, ସାତ ପ୍ରକାର ହେଲା, ସେ ପୁଣି ସାତଶହ ଅଣଚାଶ, ଅଣଚାଶ ଇଣ୍ଟୁ ଅଣଚାଶ, ଏଇଭଳି ଭାବରେ ଅନେକ ପ୍ରକାର ରଙ୍ଗ ରହିଛି, ଅନଲିମିଟେଡ୍ ଅନଲିମିଟେଡ୍ କମ୍ବିନେସନ୍ ପରମ୍ୟୁଟେସନ୍ରେ ତିନୋଟି ତତ୍ତ୍ୱ ମିଶିକିରି, ହଳଦିଆ ଲାଲ ମିଶିକିରି ବିଭିନ୍ନ ପ୍ରକାର ରଙ୍ଗ ବାହାରୁଛି, କେତେ ପ୍ରକାର ରଙ୍ଗ ବାହାରୁଛି, ସେହିଭଳି ଭାବରେ କେତେ ରୂପ, ଯେଉଁମାନେ ଚକ୍ଷୁ ନାହିଁ ସେମାନେ ଏସବୁ ରୂପକୁ ଦେଖିପାରିବେ ନାହିଁ, ଅନ୍ଧ ସେମାନେ ଜାଣିପାରିବେ ନାହିଁ, ତାଙ୍କ ପାଇଁ ସବୁ ଦିନ କ'ଣ ରାତି କ'ଣ ସବୁ ସମାନ। ଯେମିତି ଉଦାହରଣ ଦିଆଯାଏ ପେଚା, ପେଚାର ଉଦାହରଣ ଦିଆଯାଏ, ସୂର୍ଯ୍ୟର କିରଣକୁ ସେ ଦେଖିପାରେ ନାହିଁ, ଆଖି ବୁଜି ଦିଏ, ରାତି ହେଲେ ସେ ଦେଖିପାରିବ, ସୂର୍ଯ୍ୟର କିରଣକୁ ସେ ଦେଖିପାରେ ନାହିଁ। ଉଲୁକ ନା ଦେଖେ ଯେ ସେ ସୂର୍ଯ୍ୟର କିରଣ, ଅଭକ୍ତ ସେସବୁ ଦେଖିପାରନ୍ତି, ଭଗବାନଙ୍କ ରୂପକୁ ସେ ଦେଖିପାରନ୍ତି ନାହିଁ, ଅଭକ୍ତ ନା ଦେଖେ ଯେତେ ଦେଖିବା ନା ଦେଖେ ଯେତେ ଅଭକ୍ତର କ'ଣ, ଭଗବାନ ଏଠି ସବୁଠାରୁ ବିରାଜମାନ ଅଛନ୍ତି। କିନ୍ତୁ ଏଠି ଯେଉଁ କହିଲେ ସର୍ବାତ୍ମନା ଭବତୀ ନା ବିୟୋଗମୟ ନହି ସର୍ବାତ୍ମନା କହୁଛି, ସବୁଠାରୁ ଭଗବାନ ଅଛନ୍ତି, କିନ୍ତୁ ଯେଉଁମାନେ ଅନ୍ଧ ସେମାନେ କେଉଁଠି ଦେଖିପାରିବେ ନାହିଁ, ତାଙ୍କ ରୂପ ନାହିଁ। ଉଲୁକ ନା ଦେଖେ ଯେ ସେ ସୂର୍ଯ୍ୟର କିରଣ, ସୂର୍ଯ୍ୟର କିରଣ ସବୁଠାରୁ ବିଦ୍ୟମାନ ବର୍ତ୍ତମାନ ବିଦ୍ୟମାନ ରହିଛି, କିନ୍ତୁ ଉଲୁକ ଦେଖିପାରେ ନାହିଁ ସିଏ। ସେମିତି ଭଗବାନ ଯଦିଓ ସବୁଠାରୁ ବିଦ୍ୟମାନ ଅଛନ୍ତି, ଅଭକ୍ତ ଦେଖିପାରିବେ ନାହିଁ। ତେଣୁ ଏଇ ଜଳ, ଜଳର ହେଉଛି ତନ୍ମାତ୍ର ହେଉଛି ରସ, ଟେଷ୍ଟ। ଏ ରସଟା ଆମେ ଜିହ୍ୱା ଦ୍ୱାରା ଜାଣିପାରିବା, ଅନ୍ୟ ଚକ୍ଷୁ ଦ୍ୱାରା ଜାଣିପାରିବା ନାହିଁ ରସ। ଯଦି ଖାଦ୍ୟଟା ଏତେ ସୁନ୍ଦର ଦେଖାଯାଉଥିବ, ବହୁତ ବଢ଼ିଆ ୟେଲୋ ହେଇଛି, ସବୁ ହେଇଛି, କିନ୍ତୁ ତାକୁ ଚାଖିଲେ ଖାଇଲେ ଜାଣିବ ଏଇଟା ଟେଷ୍ଟ ଅଛି କି ନାହିଁ। ଯଦି ମନେକର ଲୁଣ ହେଇନାହିଁ, ହେ ଅଲଣା ହେଇଯାଇଛି, ଆଉ ଆମେ ଆଖିରେ ଦେଖିପାରିବା ନାହିଁ, ଟେଷ୍ଟ ଟେଷ୍ଟଟା ଜାଣିପାରିବେ ନାହିଁ। ଟେଷ୍ଟ ଜାଣିବା ପାଇଁ ହେଲେ ଜୁହା, ଭଗବାନ ସେଥିପାଇଁ ବ୍ୟବସ୍ଥା କରିଛନ୍ତି, ଜୁହାର ଜୁହାରେ ଆମେ ରସକୁ ଅନୁଭବ କରିପାରିବା। ଜୁହା ଯାହାର ଜୁହା ଭଲ ନାହିଁ, ଠିକ୍ ନାହିଁ, ସେ ରସକୁ ଆସ୍ୱାଦନ କରିପାରିବ ନାହିଁ। ଯେମିତି ଜୁହା ଯେଉଁମାନଙ୍କର ଜଣ୍ଡିସ ହେଇଯାଇଛି, ତାଙ୍କର ଜୁହା କାମଳ ରୋଗ ହେଇଯାଇଛି, ତାଙ୍କର ଜୁହା ଏ ଆଖୁ ରସଟାକୁ ଅନୁଭବ କରିପାରିବ ନାହିଁ। କିନ୍ତୁ ଆଖୁ ରସର ଟେଷ୍ଟ ନ ଜାଣିପାରିଲେ ମଧ୍ୟ ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ସେ ସେଇଟାକୁ ପାନ କରିବେ, ପିତା ଲାଗିବ, ସେଇଟା ମିଠା ଲାଗିବ ନାହିଁ, ପିତା ଲାଗିବ। କିନ୍ତୁ ଆସ୍ତେ ଆସ୍ତେ ଯେତେବେଳେ ପାନ କରି ଚାଲିବେ ଔଷଧ ସହିତ, ଗୋଟାଏ ସମୟରେ ଆସିବ ଯେତେବେଳେ ସେଇଟାକୁ ଟେଷ୍ଟ ଅନୁଭବ କରିବେ, ରସଟା ଅନୁଭବ କରିବେ, ରସ ଏ ରସଟା ଅନୁଭବ କରିବେ। ତା'ର ସାମତ ତୃପ୍ତସ୍ୟ ନାନ୍ୟତ୍ର ସାତ ଅତି କ୍ୱଚିତ ଭାଗବତମ ରସ, ସେହିଭଳି ଭାବରେ ଆମର ଜଣ୍ଡିସ ରୋଗ ହେଇଛି, ଆମକୁ ଭଲ ଲାଗୁନି ଏଇଟା, ଭଗବାନ କଥା ଭଲ ଲାଗୁନାହିଁ, କିନ୍ତୁ ଭଗବାନ କଥା ଭଲ ନ ଲାଗିଲେ ମଧ୍ୟ ଆମର ଗୋଟେ ଓଡ଼ିଆର କଥା ଅଛି, ରୁଚୁ ନ ରୁଚୁ ଖା ପିତା, ବୁଝୁ ନ ବୁଝୁ ଖା ପଢ଼ ଗୀତା। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ, ଅଧ୍ୟକ୍ଷ ତଥା ଇମାମ ଧର୍ମ ସମ୍ବାଦ ମା ବୟୋ ଜ୍ଞାନ ଯଜ୍ଞାନ ତେନା ମିଷ୍ଟସା ମିତିମେ ମତି ରହିଛି। କେବଳ ଯେଉଁମାନେ ଅଧ୍ୟୟନ କରିବେ ସେମାନେ ଜ୍ଞାନ ଯୋଗରେ ଭଗବାନଙ୍କର ଆରାଧନା କରିବେ, ତାର ଅର୍ଥ ବୁଝିଲେ ତ ଆହୁରି ବଢ଼ିଆ କଥା। ତେଣୁ ଏ ଯେଉଁ ରହିଛି ଜଳ, ଜଳର ରସ ରହିଛି, ଭଗବତ ଗୀତାରେ ଭଗବାନ କହିଲେ ରସୋହମ ଅପ୍ସୁ କୌନ୍ତେୟ, ମୁଁ ହେଉଛି ଜଳର ରସ। ବୈଜ୍ଞାନିକମାନେ କ'ଣ କହିବେ, ଦ୍ୟାର୍ ଇଜ୍ ନୋ ଟେଷ୍ଟ, ୱାଟର୍ ପ୍ୟୋର୍ ୱାଟର୍ ହାଜ୍ ନୋ ଟେଷ୍ଟ, ଏଇଟା ବୈଜ୍ଞାନିକମାନଙ୍କ କଥା। ସେମାନେ ଆହୁରି ଟେଷ୍ଟ ଜାଣିପାରିନାହାନ୍ତି, ଟେଷ୍ଟ ଜାଣିପାରିନାହାନ୍ତି। ଏ ସୁପ୍ରିମ୍ ବୈଜ୍ଞାନିକ ଭଗବାନ କହିଲେ ରସୋହମ ଅପ୍ସୁ କୌନ୍ତେୟ, ପ୍ରଭୁପାଦ ମହାରାଜ କେମିତି ଦେଖନ୍ତୁ ପ୍ରଚାର କରିଛେ, କେମିତି ପ୍ରଚାର କରିଛନ୍ତି, ସ୍ଥାନ କାଳ ପାତ୍ର ନେଇକି ପ୍ରଚାର କରିଛନ୍ତି। ତେଣୁ ସିଏ କହିଲେ ତୁମେ ମଧୁଆ ଅଛ ତ, କିଛି ଅସୁବିଧା ନାହିଁ, ତୁମେ ମଦ ପାନ କରିବ ତ ଭଗବାନ ଜାଣିପାରିବ ନା କେମିତି, ନା ମଦରେ ଯେଉଁ ରସ ସେଇଟା କେଉଁଠୁ ଆସିଲା, ମଦ ପାନ କଲାବେଳେ ମଧ୍ୟ ସେ ଯେଉଁ ରସ ରହିଛି, ତୁମେ ଭାବିବ ଯଦି ଇଏ ହେଉଛନ୍ତି ଭଗବାନ, ତାହେଲେ ତୁମେ ଭଗବତ ଚେତନଶୀଳ ହେଇଯିବ। ଏଭଳି କେଉଁଠି ଏମିତି ବସ୍ତୁ ନାହିଁ ଯେଉଁଠି ଭଗବାନ ନାହାନ୍ତି, କୁହାଗଲା ଭବତୀ ନା ବିୟୋଗମେ ନହିଁ ସର୍ବାତ୍ମନା କ୍ୱଚିତ, ସବୁଠାରେ ଭଗବାନ ଅଛନ୍ତି। ଗୋଟେ ଥରେ ଦ୍ରୋଣାଚାର୍ଯ୍ୟ ତାଙ୍କର ଶିଷ୍ୟମାନଙ୍କୁ ପରୀକ୍ଷା କରୁଥିଲେ, ପାଣ୍ଡବମାନଙ୍କ ଭିତରୁ ଆସିଲେ ଯୁଧିଷ୍ଠିର ମହାରାଜ, କୌରବମାନଙ୍କ ଭିତରେ ଆସିଲେ ଦୁର୍ଯ୍ୟୋଧନ। ଦୁର୍ଯ୍ୟୋଧନ ତାର ଭାରି ଇଚ୍ଛା ମୁଁ ରାଜା ହେଇଯିବି, ଯୁଧିଷ୍ଠିର ମହାରାଜଙ୍କ ଇଚ୍ଛା ନାହିଁ ରାଜା ହେବା ପାଇଁ, କିନ୍ତୁ ଯୋଗ୍ୟତା ରହିଛି, ୟାଙ୍କର ଯୋଗ୍ୟତା ନାହିଁ କିନ୍ତୁ ରାଜା ହେବା ପାଇଁ ଚାହୁଁଛନ୍ତି। ବର୍ତ୍ତମାନ ଭୌତିକ ଜଗତରେ ଅସୁବିଧା ହେଉଛି ଏଇଟା, ଆଜି ଆମର ବାଣୀ ଥିଲା ସେଇଟା, ପ୍ରଭୁପାଦ ମହାରାଜ ବାଣୀ ହେଉଛି ସେଇଟା, ଫାଇଟିଂ କାହିଁକି ହେଉଛି, ଯେତେ ଦିନ ପର୍ଯ୍ୟନ୍ତ ଆମର ଦେହ ଧାରଣାରେ ରହିଛେ ସେଠି ଫାଇଟିଂ ହେବ। ତାଙ୍କର ଯୋଗ୍ୟତା ନାହିଁ କିନ୍ତୁ ସେ କହିବେ ମୁଁ ହେବି, ମୁଁ ହେବି ପ୍ରେସିଡେଣ୍ଟ। ଯାହାର ଯୋଗ୍ୟତା ଅଛି ସେ କହିବେ ମୁଁ ତ ଯୋଗ୍ୟତା ନାହିଁ, ମୁଁ କ'ଣ ପ୍ରେସିଡେଣ୍ଟ ହେବି। ତେଣୁ ଯାହା ବି ହେଉ ଏଇଭଳି ଭାବରେ ଫାଇଟିଂ ଚାଲିଛି, ଫାଇଟିଂ ହେଉଛି ଭୌତିକ ଜଗତରେ ସବୁବେଳେ ଫାଇଟିଂ, ସର୍ବଚେତନାରେ ଥିବା ପର୍ଯ୍ୟନ୍ତ ଫାଇଟିଂ। ଦ୍ୟାଟ୍ କ୍ୟାନଟ୍ ବି ପିସ୍ ବିଟୱିନ୍ କ୍ୟାଟ୍ସ ଆଣ୍ଡ ଡଗ୍ସ, କୁକୁର ବିଲେଇ ବିହାରଙ୍କ ଭିତରେ ସେମାନେ ଶାନ୍ତିରେ ରହିପାରିବେନି, ତାଙ୍କୁ ସବୁବେଳେ ଫାଇଟିଂ ହେବ, ମ୍ୟାଉ ମ୍ୟାଉ ଭୁ ଭୁ ହେବେ ସବୁବେଳେ। ଯେତେଦିନ ପର୍ଯ୍ୟନ୍ତ ଆମେ ସର୍ବଧାରଣା ରହିଛେ ସେତେଦିନ ପର୍ଯ୍ୟନ୍ତ ଏ ଚାଲିବ, ଫାଇଟିଂ ଚାଲିବ। ତେଣୁ ଇଏ ଦୁର୍ଯ୍ୟୋଧନ ସେଇଟା ହେଉଛି ମୁଁ କେମିତି ରାଜା ହେଇଯିବି, ମୋର ପିତା ରାଜା ହେବା କଥା ହେଇପାରିଲେ ନାହିଁ ଅନ୍ଧ ହେଇଥିବାରୁ, ମୁଁ ତ ଅନ୍ଧ ନୁହଁ ନା, ମୁଁ ମୋର ଚକ୍ଷୁ ରହିଛି, ତାହେଲେ ମୁଁ କାହିଁକି ନ ହେବି, ମୋର ପିତା ହେଇଥାନ୍ତେ ମୁଁ ହେବି, ମୋର ପିତାଙ୍କର ଆଖି ନଥିଲା ବୋଲି ସେ ହେଇପାରିଲେ ନାହିଁ, ଆଉ ମୋର ତ ଆଖି ଅଛି, ମୋର ସବୁ ଭଲ ଜ୍ଞାନ ସବୁ ରହିଛି, ସବୁ ସର୍ବକାଶ ରହିଛି, ବୁଦ୍ଧି ବଳ ସବୁ ରହିଛି, ଶକ୍ତି ସବୁ ରହିଛି। କିନ୍ତୁ ଗୋଟିଏ ନ୍ୟୁନତା ଥିଲା ଦୁର୍ଯ୍ୟୋଧନଙ୍କର, ସେଇଟା କ'ଣ ନା, ସିଏ ହେଉଛନ୍ତି ଯୁଧିଷ୍ଠିର ମହାରାଜଙ୍କର କନିଷ୍ଠ। ଯୁଧିଷ୍ଠିର ମହାରାଜ ପ୍ରଥମ ଜନ୍ମ ହେଇଗଲେ ଭଗବାନଙ୍କ ବ୍ୟବସ୍ଥାରେ, ଯେଉଁ ପାଣ୍ଡବମାନଙ୍କ ପାଣ୍ଡୁ ସେ ଯେତେବେଳେ କୁନ୍ତୀକୁ ବିବାହ କଲେ, ତାପରେ ତା ପୂର୍ବରୁ ସେ ଗୋଟେ ଅଭିଶାପ ପାଇଯାଇଛନ୍ତି, ସେ କୌଣସି ସ୍ତ୍ରୀ ସମ୍ଭବ କଲା ମାନେ ତାଙ୍କ ମୃତ୍ୟୁବରଣ କରିବେ। କିଣ୍ଡନ ଋଷି ନା କ'ଣ ତାଙ୍କ ନା, କିଣ୍ଡନ ଋଷିଙ୍କୁ ସିଏ ଅଗ୍ନିକା, କିନ୍ତୁ ଆମର ମହାଭାରତରେ ବର୍ଣ୍ଣନା କରାଯାଇଛି କିଣ୍ଡନ ଋଷି ବୋଲି, ସେ ତ ଲେଖା ହେଇଛି, କାହାର ନାଁ କ'ଣ ଥିବ ହେଇପାରେ। ସେଠାରେ ସିଏ ଗୋଟେ ମୃଗ ବେଶ ଧରିକିରି ତାଙ୍କ ପତ୍ନୀଙ୍କ ସହିତ ସଙ୍ଗ କରୁଥିଲେ, ଇଏ ଶବ୍ଦବ୍ୟଧି ବାଣ ମାରିଥିଲେ, ସେ ମୃତ୍ୟୁବରଣ କଲେ। ତେଣୁ ସେ ଅଭିଶାପ ଦେଇଦେଲେ, ତମେ ଯଦି ସ୍ତ୍ରୀ ସଙ୍ଗ କରିବ ତମେ ମୃତ୍ୟୁବରଣ କରିବ। ତେଣୁ ସିଏ ବିବାହ କଲେ ଯଦିଓ କୁନ୍ତୀକୁ, କିନ୍ତୁ ତାଙ୍କ ସହିତ ସେ ସଙ୍ଗ କରୁନଥିଲେ, କିନ୍ତୁ କୁନ୍ତୀ ଦେବୀ ବର ପାଇଥିଲେ, ସେ ସବୁ ଦେବତାମାନଙ୍କୁ ସମ୍ମୋହନ କରିପାରିବେ। ତେଣୁ ପାଣ୍ଡୁ ଯେତେବେଳେ ଜାଣିଲେ ଏ କଥା, ପାଣ୍ଡୁ କହିଲେ ଠିକ୍ ଅଛି, ତମେ ସୂର୍ଯ୍ୟଦେବଙ୍କୁ କ'ଣ ନାହିଁ, ଧର୍ମରାଜ କହିଲେ ଯମରାଜକୁ ତମେ ସ୍ମରଣ କର, ଧର୍ମରାଜ। ତେଣୁ ସେ ଧର୍ମରାଜଙ୍କୁ ସ୍ମରଣ କରିବାରୁ ତାଙ୍କ ଔରସରୁ ତାଙ୍କର ପୁତ୍ର ମାନେ ଗର୍ଭ ହେଲା, କିନ୍ତୁ ଇଏ ପୁତ୍ର ବନରେ ରହିଛନ୍ତି ସେମାନେ, ସେଇଠି ସେ ପୁତ୍ର ଜାହାତ ହେଲା, ଯେତେବେଳେ ପୁତ୍ର ଜାହାତ ହେଲା ସେ ତ ଆକାଶବାଣୀ ହେଲା, ଇଏ ବହୁତ ଧର୍ମରାଜ ହେବେ, ଏଇଭଳି ଭାବେ ସବୁ ଆକାଶବାଣୀ ହେଲା। ଏ କଥା ଏଣେ ଗାନ୍ଧାରୀଙ୍କର ଗର୍ବ ରହିଛି, କିନ୍ତୁ ସେ ଯେତେବେଳେ ଜାଣିଗଲେ ଜନ୍ମ ହେଇଗଲା, ପାଣ୍ଡୁଙ୍କର ପୁତ୍ର ଜନ୍ମ ହେଇଗଲେ ବା ଗାନ୍ଧାରୀଙ୍କ ପୁତ୍ର ଜନ୍ମ ହେଇଗଲେ, ସେ ବହୁତ କ୍ରୋଧ ପ୍ରକାଶ କରିକିରି ତାଙ୍କର ଗର୍ଭକୁ ଗୋଟେ ପ୍ରହାର କରିଦେଲେ, ଯେତେବେଳେ ସେ ଯେଉଁ ତାଙ୍କ ଗର୍ଭରେ ଥିଲେ ସନ୍ତାନ ଥିଲେ, ସେ ତାଙ୍କର ପ୍ରସବ ହେଇଗଲା ବା ସେ ଆସିଗଲେ, କିନ୍ତୁ ସେ ଉପଯୁକ୍ତ ସମୟ ହେଇନାହିଁ। ତାପରେ ବ୍ୟାସଦେବ ତାକୁ ବ୍ୟବସ୍ଥା କରିକିରି ଗୋଟେ 100 ପୁତ୍ର ଜାହାତ ହେଲେ। ତାପରେ ଦୁର୍ଯ୍ୟୋଧନ ଆସିଲେ, ଦୁର୍ଯ୍ୟୋଧନ ହେଉଛନ୍ତି କନିଷ୍ଠ ପୁତ୍ର, ଏମାନଙ୍କ ଭିତରେ ଶ୍ରେଷ୍ଠ, କୌରମାନଙ୍କ ଭିତରେ 100 ପୁତ୍ର ଭିତରେ ଶ୍ରେଷ୍ଠ ହେଉଛନ୍ତି ଦୁର୍ଯ୍ୟୋଧନ। ଦୁର୍ଯ୍ୟୋଧନ ଯେତେବେଳେ ଜାହାତ ହେଲେ ସେତେବେଳେ ଆକାଶବାଣୀ ହେଲା, ଏ ବହୁତ ପ୍ରକାର ଉତ୍ପାଦ ସୃଷ୍ଟି କରିବେ, ଯେଉଁ ଆକାଶବାଣୀ ହେଇଥିଲା। ତେଣୁ ଦୁର୍ଯ୍ୟୋଧନ ଚିନ୍ତା କ'ଣ ନା, ମୋର ପିତା ହେଇଥାନ୍ତେ ରାଜା, ଅନ୍ଧ ଥିବାରୁ ସେ ହେଇପାରିଲେ ନାହିଁ, ମୁଁ ତ ମୋର ଅନ୍ଧ ନୁହଁ, ମୁଁ ସବୁ କ୍ଷମତା ରହିଛି, ମୋର ସବୁ ଅଛି, ସବୁ ଭଲ ଗୁଣ ରହିଛି, ତେଣୁ ମୁଁ ରାଜା ହେବି। କିନ୍ତୁ ଜାଣିପାରୁନାହାନ୍ତି ତାଙ୍କର ଏଇ ଯେଉଁ ରହିଛି ରାଜା ହେବାର ଯେଉଁ ପ୍ରଲୋଭନ, ଏଇଟା ସବୁଠାରୁ ବଡ଼ ଅଯୋଗ୍ୟତା, ଲୋଭ ଏଇଟା ବଡ଼ ଅଯୋଗ୍ୟତା। ଯାହାବି ହଉ, ଗୁରୁ ଦ୍ରୋଣାଚାର୍ଯ୍ୟ ପରୀକ୍ଷା କରିବା ପାଇଁ ପଠାଇଲେ, ଦୁଇ ଜଣଙ୍କୁ ଗୋଟେ ପକ୍ଷୀ ଦେଇକି ପଠାଇଲେ, କହିଲେ ତମେ ଏ ପକ୍ଷୀକୁ ମୋଡ଼ିଦେବ, ହତ୍ୟା କରିବ ଏଭଳି ସ୍ଥାନରେ ଯେଉଁଠି କେହି ଦେଖିପାରିବେ ନାହିଁ। ତେଣୁ ଦୁର୍ଯ୍ୟୋଧନ କହିଲେ ଏଇ କଥା ବାଇଁ ହାତିକା ଖେଲ, ଗଲେ ଗୋଟେ ଘୋଡ଼ିଏକି ପଡ଼ିଲେ, ଗୋଟେ ଅନ୍ଧାର ଘର ଭିତରେ ପଡ଼ିକି କବାଟ ଦେଇଦେଲେ, ଅନ୍ଧାର ଘର ଭିତରେ ଲାଇଟ୍ ଫାଇଟ୍ ଯଦି ଥିଲା ବନ୍ଦ ଭାଲ ବି କରିଦେଇକିରି ତାକୁ ମୋଡ଼ି ଦେଇକି ପଳେଇ ଆସିଲେ, ଆଣି କହିଦେଲେ ହେଇଗଲା ନା, କେହି ନଥିଲେ ନା, କେହି ନାହାନ୍ତି, ଭଗବାନ କହୁଛନ୍ତି ମୋର ଭୋଗ୍ୟକୁ କେଉଁଠି ନାହିଁ, ତମେ କେମିତି କହିଲ ନା, କେହି ତ ନଥିଲେ, ମୁଁ ତା ଭିତରେ ପୁରେଇକି ମୋଡ଼ିଦେଲି, ଆଉ ସେ କ'ଣ କ'ଣ ହେଲା ଟିକେ ମୋଡ଼ିଦେଲି। ଯୁଧିଷ୍ଠିର ମହାରାଜ ଫେରୁନାହାନ୍ତି, ବହୁତ ସମୟ ପରେ ବହୁତ ମନ ଦୁଃଖରେ ଫେରିଲେ, ଦୁର୍ଯ୍ୟୋଧନ ଭାବୁଛନ୍ତି ମୁଁ ରାଜା ହେବି ଆଉ, ମୁଁ ତ ଫାଷ୍ଟ ପଳେଇ ଆସିଲି ଆଉ, ଇଏ ତ ଜାଣିପାରିଲେ ନାହିଁ, ଡେରି ହେଇଗଲା ଆଙ୍କର। ହଁ, ଯୁଧିଷ୍ଠିର ମହାରାଜ ମଧ୍ୟ ମାରିପାରିଲେ ନାହିଁ, ବହୁତ ମନ ଦୁଃଖରେ ସେ ଚଢ଼େଇକୁ ଦେଲେ। କ'ଣ ହେଲା ନା, ମୁଁ କୌଣସି ଏଭଳି ସ୍ଥାନ ଦେଖିଲି ନାହିଁ ଯେଉଁଠି ଭଗବାନ ନାହାନ୍ତି, ସବୁଠାରୁ ଭଗବାନ ଅଛନ୍ତି। ଯୁଧିଷ୍ଠିର ମହାରାଜ ପାସ୍ କରିଗଲେ, ଭଗବାନ ସବୁଠାରେ ଅଛନ୍ତି। ତେଣୁ ଇଏ ଜଳ, ଜଳରେ ହେଉଛି ସ୍ୱାଦୁ ଟେଷ୍ଟ, ଜଳର ତନ୍ମାତ୍ର ହେଉଛି ରସ। ଜଳରେ ତିନୋଟି ଯାକ ଜିନିଷ ରହିଛି, ଜଳରେ ଶବ୍ଦ ରହିଛି, ସ୍ପର୍ଶ ରହିଛି, ରୂପ ରହିଛି ଏବଂ ସ୍ୱାଦ ରହିଛି। ଏ ଗୋଟିଏ ଗୋଟିଏ ଗୁଣର ଅଧିକାର ରହିଛି, ଗୋଟିଏ ଗୋଟିଏ ଭୌତ ତତ୍ତ୍ୱ ଗୋଟିଏ ଗୋଟିଏ ଗୁଣ ଅଧିକା ତାଙ୍କର ରହିଛି ସବୁ। ତାପରେ ଆସିଲା ମହି, ପୃଥିବୀ ଲାଷ୍ଟକୁ ଭୂମି ସୃଷ୍ଟି ହେଲା। ଭୂମି ଏହିଭଳି ଭାବରେ ବହୁତ ସୃଷ୍ଟି ରହେ, ସୃଷ୍ଟିର ଆରମ୍ଭ ହେଇଛି, ଆମେ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରୁଥିଲେ। ସୃଷ୍ଟି ଏହିଭଳି ଭାବରେ ହେଇଛି, ଆଟମ୍ ବମ୍ରୁ ତିଆରି ହେଇନାହିଁ, ଏକ୍ସପ୍ଲୋଜନ୍ରୁ ତିଆରି ହେଇନାହିଁ, ବିଗ୍ ବ୍ୟାଙ୍ଗ ଥିଓରି। ଆଟମ୍ ବମ୍ରୁ ବା ଗୋଟେ ଏକ୍ସପ୍ଲୋଡ଼ ହେଲା, ତା'ର ସବୁ ସୃଷ୍ଟି ହେଇଗଲା ନା। ସୃଷ୍ଟି ଏହିଭଳି ଭାବରେ ହେଇଛି, ଭଗବାନଙ୍କର ସୃଷ୍ଟି ଆରମ୍ଭ ହେଇଛି। ତେଣୁ ଏଇ ଯେଉଁ ଭୂମି ସୃଷ୍ଟି ହେଲା, ଭୂମି ଏଥିରେ ସବୁ ପ୍ରକାର ରହିଲା। ଭୂମିରେ ଜଳ ରହିଛି, ଅଗ୍ନି ରହିଛି, ବାୟୁ ରହିଛି, ଆକାଶ ରହିଛି। ଭୂମିରେ ଶବ୍ଦ, ସ୍ପର୍ଶ, ରୂପ, ରସ ଏବଂ ଗନ୍ଧ। ଭୂମିର ବିଶେଷ ହେଉଛି, ବିଶେଷତା ହେଉଛି ଗନ୍ଧ। ଭଗବତ ଗୀତାରେ ଭଗବାନ କହିଲେ କ'ଣ ନା, ପୂର୍ଣ୍ଣ ଗନ୍ଧାନ୍ ପୃଥିବ୍ୟାଞ୍ଚ, ପୃଥିବୀରେ ମୁଁ ହେଉଛି ଗନ୍ଧ। କେତେ ପ୍ରକାର ଫୁଲ ଏଠି ଆସିଛି, ପୃଥିବୀରୁ ସୃଷ୍ଟି ହେଉଛି, କେତେ ପ୍ରକାର ଗନ୍ଧ ସୁଗନ୍ଧ ରହିଛି, କେତେ ପ୍ରକାର ସୁଗନ୍ଧ ରହିଛି। ଏଇଥିରୁ ତିଆରି ହେଉଛି ଅତର, ସେଣ୍ଟ ତିଆରି ହେଉଛି। ଏ ମୂଳ ହେଉଛି ଏଇଟା, ମଲ୍ଲି, ମଲ୍ଲିର ସୁଗନ୍ଧି ରହିଛି, କିଆ ଫୁଲର ସୁଗନ୍ଧି ରହିଛି, ହେନାର ସୁଗନ୍ଧି ରହିଛି, ମଲ୍ଲି, ମାଳତୀ, ଜୁଇ, ଜାଇ, କେତେ ପ୍ରକାର ଭଗବାନଙ୍କର ଏହି ସବୁ ସୃଷ୍ଟି କରିଛନ୍ତି। କିଛି ଅନଲିମିଟେଡ୍, ଅନଲିମିଟେଡ୍ ଏତେ ସୁବାସ ରହିଛି, ପାରିଜାତ ଏବଂ ପୁଷ୍ପ, ପୁଷ୍ପ ଭିତରେ ପୁଷ୍ପ ସୁଗନ୍ଧ ରାଜ, ସୁଗନ୍ଧ ଭିତରେ ରାଜ ହେଉଛି ସୁଗନ୍ଧ ରାଜ ଫୁଲ, ସୁଗନ୍ଧ ରାଜ, ସୁଗନ୍ଧି ଭିତରେ ରାଜା ସୁଗନ୍ଧି ରାଜ, କିଛି ସୁଗନ୍ଧି ରହିଛି, ଗୋଟେ ଗୋଟେ ଅଛି ସୁଗନ୍ଧି ନାହିଁ ତା'ର, ମଲ୍ଲି କ'ଣ ଯେଉଁ ଟଗର ଫୁଲ ତା'ର ସୁଗନ୍ଧ କିଛି ନାହିଁ, ସୁଗନ୍ଧ କିଛି ଟିକେ ଟିକେ ଅଛି, କିଛି ସେ ନୁହଁ। ମଲ୍ଲି ଫୁଲ କେତେ କମ୍ପିଯିବ ସାରା, ଭଗବାନଙ୍କ ଶରୀରରୁ ସେଇଭଳି ଭାବରେ ସୁଗନ୍ଧି ଆସେ। ଆମେ କରୁଛୁ ଆଲୋଚନା କରୁଛୁ ନା, ଅଗୁରୁ ସୁଗନ୍ଧି, ଅଗୁରୁ ହସ୍ତ ଭୁଜ, ଅଗୁରୁ ଅଗୁରୁ ସୁଗନ୍ଧି, ବହୁତ ପ୍ରକାର ସୁଗନ୍ଧି ରହିଛି ଭଗବାନଙ୍କ ଶରୀରରୁ, ସେଇଟା ଆସେ। ଯାହାଙ୍କର ଶରୀର, ଯାହାଙ୍କ ଠାରୁ ଏହିସବୁ ଭୌତିକ ଯାକ ସୃଷ୍ଟି ହେଇଛି, ସେଥିରୁ ଏତେ ପ୍ରକାର ସୁଗନ୍ଧି ବାହାରୁଛି, ଭଗବାନଙ୍କ ଶରୀରର ଗନ୍ଧ କ'ଣ କହିବା, କେତେ ସୁଗନ୍ଧି ରହିଛି। ତେଣୁ ଯେଉଁଠି ଗନ୍ଧ ଦେଖିବା, ସୁଗନ୍ଧ ଆସିବ, ସେଠି ଜାଣିବା ସେଠି ଭଗବାନ ଅଛନ୍ତି। ଯେଉଁଠି ଶବ୍ଦ ଶୁଣିବା, ସେଠି ଜାଣିବା ଭଗବାନ ଅଛନ୍ତି। ଯେଉଁଠି ରସ, ଯେଉଁଠି ଜଳ ବା ଯାହା ହଉ, ଯେଉଁ ଡ୍ରିଙ୍କ ହଉ ବା ଯାହା ହଉ, ଯେଉଁ ଜଳ ପାନ କରୁଛି, ରସ ଆସୁଛି, ସେଠି ଭଗବାନ ଅଛନ୍ତି। ଏମିତି କେଉଁଠି ସ୍ଥାନ ନାହିଁ ଯେଉଁଠି ଭଗବାନ ନାହାନ୍ତି, ଭଗବାନ ସବୁଠି। ସେଥିପାଇଁ ଦଶମ ଅଧ୍ୟାୟରେ ବିଭୂତି ଯୋଗ ଭଗବାନ କହିଲେ, ଅର୍ଜୁନ ପଚାରିଲେ କେସୁ କେସୁ ତ ଭାବିଛୁ ଚିନ୍ତୁଛି ଭଗବାନ ମୟା, ମୁଁ କେମିତି ଆପଣଙ୍କୁ ସବୁଠାରେ ଦର୍ଶନ କରିପାରିବି, ସବୁଠାରେ ଚିନ୍ତନ କରିପାରିବି। ତେଣୁ ଭଗବାନ ଦଶମ ଅଧ୍ୟାୟରେ ବିଭୂତି ଯୋଗ କହିଲେ। ଏମିତି ବିଭୂତି ଯୋଗ କହିଲେ ଖାଲି ଥିଓରିଟିକାଲି କହିଲେ ନାହିଁ, ପ୍ରାକ୍ଟିକାଲି ଏକାଦଶ ଅଧ୍ୟାୟରେ ଦେଖାଇଦେଲେ, ବିଶ୍ୱରୂପ ଦର୍ଶନ ଯୋଗ ଯାହା ଦଶମ ଅଧ୍ୟାୟରେ କହିଲେ ଏକାଦଶ ଅଧ୍ୟାୟରେ ଦେଖାଇଦେଲେ, ସେଇଟାକୁ ଖାଲି ଥିଓରିଟିକାଲି ନାହିଁ, ପ୍ରାକ୍ଟିକାଲି ମଧ୍ୟ ଦେଖାଇଦେଲେ। ଭଗବାନ ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ଭଗବାନ ନାହାନ୍ତି। ଯେଉଁମାନେ ମୁକ୍ତ ଯିବ ସେମାନେ ଭଗବାନଙ୍କୁ ସବୁଠାରେ ଦର୍ଶନ କରନ୍ତି, କିନ୍ତୁ ଯେଉଁମାନେ ବଦ୍ଧ ଯିବ ସେମାନେ ଭଗବାନଙ୍କୁ କେଉଁଠି ଦେଖିପାରନ୍ତି ନାହିଁ। ଆମେ ଶୁଣୁଥିଲେ ପ୍ରହ୍ଲାଦ ମହାରାଜ କଥା, ପ୍ରହ୍ଲାଦ ମହାରାଜ ସବୁଠାରେ ଭଗବାନ ଦର୍ଶନ କରୁଥିଲେ, କିନ୍ତୁ ହିରଣ୍ୟକଶିପୁ କେଉଁଠାରେ ଦେଖିପାରୁନଥିଲେ ଭଗବାନଙ୍କୁ। ତେଣୁ ଏହିଭଳି ଭାବରେ ଏ ଉଦାହରଣ ଦେଲେ, ଯଥା ଭୂତାନି ଭୂତେଷୁ ଖଂ ବାୟୁ ଅଗ୍ନି ଜଳଂ ମହି ତଥାହଂଚ ମନ ପ୍ରାଣ ଭୂତେନ୍ଦ୍ରିୟ ଗୁଣାଶ୍ରୟ। ଯେଉଁଭଳି ଭାବରେ ଭୂତାନି ଭୂତେଷୁ, ଏ ଯେଉଁ ଭୂତ ପଞ୍ଚମହାଭୂତ ରହିଛି, ଏ ସବୁଥିରେ କିଛି ନା କିଛି ଭାବରେ ପରିମାଣ ରହିଛି। ଭୂମିରେ ପୂର୍ଣ୍ଣ ଭାବେ ରହିଛି, ପଞ୍ଚଭୂତ ରହିଛି ପୂର୍ଣ୍ଣ ଭୂମିରେ, ପଞ୍ଚ ତନ୍ମାତ୍ର ରହିଛି। ଭୂମି ଜଳ ହେଇଗଲେ ଚାରୋଟି ତନ୍ମାତ୍ର ରହିଲା, ଅଗ୍ନି ହେଇଗଲେ ଭୂମି ଜଳ ଅଗ୍ନିରେ ତିନୋଟି ତନ୍ମାତ୍ର ରହିଲା, ବାୟୁରେ ଦୁଇଟି ତନ୍ମାତ୍ର ରହିଲା, ଆକାଶରେ ଗୋଟିଏ ତନ୍ମାତ୍ର ରହିଲା, ସେଠୁ ଶବ୍ଦ। ଏସବୁ ଜ୍ଞାନ ତତ୍ତ୍ୱ। ତେଣୁ ସେଇଭଳି ଭାବରେ ତଥା ହଁ, ମୁଁ ସେଇଭଳି ଭାବରେ ଯଥା ତଥା ଯଥା ଭୂତାନି ଭୂତେଷୁ ତଥା ହଂ ଯେ ମନ ମୁଁ ମନରେ ମୁଁ ରହିଛି ସମସ୍ତଙ୍କ ମନରେ ମୁଁ ରହିଛି ଭଗବତ ଗୀତାରେ ଭଗବାନ କହିଲେ ଇନ୍ଦ୍ରିୟାଣ ମନଶ୍ଚାସ୍ମି ଇନ୍ଦ୍ରିୟମାନ ଭିତରେ ମୁଁ ହେଉଛି ଇନ୍ଦ୍ରମାନଙ୍କ ରାଜା ହେଉଛି ମନ ଏବଂ ମନ ହେଉଛି ଭଗବାନଙ୍କର ଗୋଟେ ବିଭୂତି ଇନ୍ଦ୍ରିୟାଣି ମନଶ୍ଚାସ୍ମି ତେଣୁ ମନଟାକୁ ଯଦି ଆମେ ଭଗବାନ ପାଖରେ ଲଗେଇଦେବା ଆମକୁ ସେ ଭଗବତ ଧାମକୁ ନେଇଯିବ ଆଉ ମନଟାକୁ ଯଦି ଭଗବାନ ପାଖରେ ନ ଲଗେଇକିରି ଭଗବତ ଭିତର ବସ୍ତୁରେ ଲଗେଇବା ତାହେଲେ ସେଇଟା ଆମକୁ ଏ ଭୌତିକ ଜଗତରେ ଘୁରେଇବ ଘୁରେଇ ବୁଲୁଥିବ ତେଣୁ ତଥାହଂଚ ମନ ପ୍ରାଣ ପ୍ରାଣବାୟୁ ପ୍ରାଣବାୟୁ ପାଞ୍ଚ ପ୍ରକାର ବାୟୁ ରହିଛି ସମୁଦାୟ ଦଶ ପ୍ରକାର ବାୟୁ ରହିଛି କିନ୍ତୁ ମୁଖ୍ୟ ହେଉଛି ପ୍ରାଣ ପାଞ୍ଚଟି ବାୟୁ ପ୍ରାଣବାୟୁ ପ୍ରାଣ ଅପାନ ସମାନ ବ୍ୟାନ ଉଦାନ ଏ ବାୟୁ ଦ୍ୱାରା ସବୁ ଶରୀର ସବୁ ଇଏ ଚାଲିଛି କାମ ଚାଲିଛି ଡାଇଜେସନ୍ ସବୁ ଆରମ୍ଭ କରି ଯାହା ସବୁ ନିଷ୍କାସନ ପ୍ରଶାସନ ଯାହା ଗ୍ରହଣ ନିଷ୍କାସନ ସବୁ ବାୟୁ ମାଧ୍ୟମରେ ହେଉଛି ବାୟୁ ଏତେ ବାୟୁ ଏତେ ଗୁରୁତ୍ୱପୂର୍ଣ୍ଣ ରହିଛି ବାୟୁ ତତ୍ତ୍ୱ ଖାଲି ଏ ପାଞ୍ଚଟି ନୁହଁ ଆହୁରି ପାଞ୍ଚଟି ରହିଛି ଯେଉଁ କ'ଣ ଆଖିରେ ଯେଉଁ ପଲକ ଉଠୁଛି ସିଏ ମଧ୍ୟ ବାୟୁ ଦ୍ୱାରା ସିଏ ଗୋଟେ ପ୍ରକାର ବାୟୁ ରହିଛି ନାସିକାରେ ବାୟୁ ଆମେ ଦେଉଛେ ନିଶ୍ୱାସ ନେଉଛେ ପ୍ରାଣ ପ୍ରାଣବାୟୁ ଏଇଟା ଆମେ ତାକୁ ଅକ୍ସିଜେନ୍ ହାଇଡ୍ରୋଜେନ୍ ଇତ୍ୟାଦି କହୁଛେ କିନ୍ତୁ ମୂଳ ବାୟୁ ହେଉଛି ଏଇଟା ପ୍ରାଣବାୟୁ ଅଶୁନ ଅଶୁନ କହିଲେ ଏଇ ପ୍ରାଣବାୟୁ ଅଶୁନ ବୋଲି କୁହାଯାଏ ଏଇ ପ୍ରାଣବାୟୁ ପ୍ରାଣ ଅପାନ ପ୍ରାଣ ଆସୁଛି ତଳକୁ ଯାଉଛି ଅପାନ ବାୟୁ ଏଇଭଳି ଭାବରେ ବାନ୍ତି ଯେଉଁ କରୁଛନ୍ତି ସେଇଟା ଗୋଟେ ପ୍ରକାର ବାୟୁ ଏଇସବୁ ବାୟୁ ରହିଛି ଶରୀରରେ ସବୁ କାର୍ଯ୍ୟ ଚାଲିଛି ବାୟୁ ଦ୍ୱାରା ଭଗବତ ଗୀତାରେ ଭଗବାନ କ'ଣ ପ୍ରାଣପାନ ସମାଯୁକ୍ତ ପଚାମ୍ୟାନ ଚତୁର୍ବିଧମ୍ ଭଗବତ ଗୀତା ପନ୍ଦର ଅଧ୍ୟାୟରେ ଭଗବାନ କହିଲେ ଅହମ୍ ବୈଶ୍ୱାନର ଭୂତ୍ୱା ପ୍ରାଣୀନାଙ୍କ ଦେହମାଶ୍ରିତା ପ୍ରାଣପାନ ସମାଯୁକ୍ତ ପଚାମ୍ୟାନ ଚତୁର୍ବୁଧମ୍ ଚାରି ପ୍ରକାର ରହିଛି ଅନ୍ନ କ'ଣ କ'ଣ ସେଇଟା ଚତୁର୍ବିଧମ୍ କ'ଣ କ'ଣ ଚତୁର୍ବିଧ ଅନ୍ନ ଆମେ ସବୁ ଖାଇବା ବର୍ତ୍ତମାନ ଚର୍ବ୍ୟ ଚେଷ୍ୟ ଲେହ ପେୟ ଆମେ ବର୍ତ୍ତମାନ ଚର୍ବଣ କରିବା ଅନ୍ନପନ ସବୁ ଚର୍ବଣ କରିବା କେଉଁଟା ଡାଲିଟାକୁ କ'ଣ କରିବା ଲେହନ କରିବା ପାନ କରିବା ଚର୍ବଚେଷ୍ୟ ଲେହ ପେୟ ପେୟ ପାନ ପାନୀୟ ଜିନିଷ ରହିଛି ଲେହ ପେଇଲେ ଚାଟିବା ଯେଉଁଟା ଗୁଡ଼ ଇତ୍ୟାଦି ସବୁ ଚାଟନ୍ତି ବା ଆଚାର ଆଚାର ଚାଟିବେ ଚୋଷଣ କରିବେ ଆକୁ ଇତ୍ୟାଦି ଚୋଷଣ କରିବା ପାଇଁ ରହିଛି ଚାରି ପ୍ରକାର ଖାଦ୍ୟ ରହିଛି ଚତୁର୍ବିଧା ଶ୍ରୀ ଭଗବତ ପ୍ରସାଦ ସ୍ୱାଦନ ଚତୁର୍ବିଧ ଚାରି ପ୍ରକାର ଖାଦ୍ୟ ରହିଛି ଭଗବାନ ଦେଇଛନ୍ତି ଗୋଟିଏ ଜଣକୁ ଭଲ ଲାଗିଲା ନାହିଁ ଚର୍ବଣ ଆମ ନାତ ଭାଙ୍ଗି ଯାଇଛି ଆମେ ଚର୍ବଣ କରିବ ପାନ କରିବ ଶୋଷଣ କରିବ ଲିହନ କରିବ ଆମର ପୁଷା ଯେଉଁ ରହିଛନ୍ତି ଯେତେବେଳେ ଏମିତି ହେଇଥିଲା ଘଟଣାଟି ଯେତେବେଳେ ଯେଉଁ ଦକ୍ଷ ଚତୁର୍ଥ ସ୍କନ୍ଧରେ ଆମେ ବର୍ଣ୍ଣନା କରାଯାଇଛି ଦକ୍ଷ ଯେତେବେଳେ ଯଜ୍ଞ କରୁଥିଲେ ସେହି ସମୟରେ ଶିବଜୀ ତାଙ୍କୁ ପ୍ରଣାମ କଲେ ନାହିଁ ବୋଲି ସବୁ ହେଇଗଲା ବିରାଟ ବଡ଼ ବିଶୃଙ୍ଖଳା ୱାର୍ଲଡ ୱାର୍ ହେଇଗଲା କରିଦେଲେ ୱାର୍ଲଡ ୱାର୍ କରିଦେଲେ ଅଭିଶାପ ଦେଇ କେତେ କ'ଣ କରିଦେଲେ ସବୁ ଏତେ କ୍ରୋଧ ନିଜର ଜ୍ୱାଇଁକୁ ଯଦି କିଛି ଭୁଲ ହେଇଗଲା ନିଜ ଜ୍ୱାଇଁଟା କିଛି ନ କହିଦେଲେ ହୋଇନଥାନ୍ତା କ'ଣ ସମସ୍ତଙ୍କ ଆଗରେ ପ୍ରକାଶ କଲେ ନିଜ ଜ୍ୱାଇଁ ମର୍କଟ ଲୋଚନ ବୋଲି କହିଲେ ମର୍କଟ ଲୋଚନ ଶିବଟା ଶ୍ୱଶୁରକୁ ଜୁଆରବିନ ହଁ ସେଇଟା କାରଣ ହେଉଛି ସେଥିପାଇଁ ଶ୍ୱଶୁର ରାଗିକିରି ତାକୁ ହତ୍ୟା କରିବା ବ୍ୟବସ୍ଥା ଜୁଆର ହେଲା ନେଇ ବୋଲି ତାକୁ ହତ୍ୟା କରିଦେବା ଏଭଳି ଭାବରେ ଶ୍ୱଶୁର ସିଏ ଯଦି ଜୁଆର ହେଲା ନାହିଁ ତାକୁ ହତ୍ୟା କରିଦେବା ନା କ'ଣ କେତେ କ'ଣ ତାକୁ ଖାଲି ଆଉ ମନ ମାରିକି ଖାଲି ରହିଗଲେ ନହେଲେ ଆଉ ହତ୍ୟା କରିଦେଇଥାନ୍ତେ ଏଇଭଳି ଭାବରେ ହେଇକିରି ସବୁ ହେଲା ତାହାପରେ ଯେଉଁ ହେଲା ପୁଷା ସେଠି ଦାତ ଦେଖାଉଥିଲେ ପୁଷା ସେ ଜଣେ ଆଦିତ୍ୟ ଜଣେ ଦିତିଙ୍କର ଅଦିତିଙ୍କର ପୁତ୍ର ସେ ଆଦିତ୍ୟ ପୁଷା କ'ଣ କ'ଣ ରହିଛି ବିବସ୍ୱାନ ଅର୍ଜମା ପୁଷା ଏମାନେ ସବୁ ଆଦିତ୍ୟ ଦେବତାମାନେ ଏମାନେ ସବୁ ମୁଖ୍ୟ ଆଦିତ୍ୟ ଦାନ୍ତ ଦେଖାଉଥିଲେ ବୀରଭଦ୍ର ଯେତେବେଳେ ଶିବଜୀ ବୀରଭଦ୍ର ସୃଷ୍ଟି କଲେ ସେତେବେଳେ ଶ୍ୱଶୁର ଯେଉଁ ଇଏ କଲେ ଶ୍ୱଶୁର ଯେଉଁ ଗାଳି ଦେଲେ ତାଙ୍କୁ ବେକୁ କାଟିଦେଲେ ଶିର କାଟିଦେଲେ ତାପରେ ଏ ଯେଉଁ ପୁଷା ଯେଉଁ ଦାନ୍ତ ଦେଖାଉଥିଲା ଦାନ୍ତକୁ ଭାଙ୍ଗିଦେଲେ ଏ ପର୍ଯ୍ୟନ୍ତ ପୁଷାଙ୍କର ଦାନ୍ତ ଠିକ୍ ହେଇପାରିଲା ନାହିଁ ସିଏ ଖାଲି ତରଳ ଜିନିଷ ପାଉଛନ୍ତି କଠିନ ଜିନିଷ ପାଇପାରୁନାହାନ୍ତି ଯଦିଓ ଦେବତା ଦେବଲୋକରେ ରହିଛନ୍ତି ବହୁତ ସୁନ୍ଦର ସୁନ୍ଦର ମାନେ ବହୁତ ଇଏ ରହିଛନ୍ତି ଡାକ୍ତର ସବୁ ରହିଛନ୍ତି ଅଶ୍ୱିନୀ କୁମାର ସବୁ କରିଦେବେ ଠିକ୍ଠାକ୍ କରିଦେବେ କିନ୍ତୁ ତାଙ୍କର ଦାନ୍ତକୁ ଠିକ୍ କରିପାରୁନାହାନ୍ତି ସେ ଅଭିଶାପ ପ୍ରାପ୍ତ ହୋଇଗଲେ ବା ଶିବଜୀଙ୍କର କ୍ରୋଧ ପ୍ରାପ୍ତ ହୋଇଗଲେ ତେଣୁ ଏ ଚାରି ପ୍ରକାର ଭଗବାନ ବ୍ୟବସ୍ଥା କରିଛନ୍ତି ଠିକ୍ ଅଛି ଚର୍ବଣ କରିପାରୁନା ଚୋଷଣ କର ଚୋଷଣ କରିପାରୁନା ଲେହନ କରିବା ପାନ ପାନ କର ସର୍ବଶେଷ ଲୋହ ପେୟ ଏଇଭଳି ଭାବରେ ଚାରି ପ୍ରକାର ଭଗବାନ ବ୍ୟବସ୍ଥା କରିଛନ୍ତି ଏ ଯେଉଁ ଜଳ ଏଇ ରସ ଜଳରେ ରସ ସିଏ ରହୁଛନ୍ତି ତାପରେ ଆସିଲା ମହି ମହି ହେଲା ପୃଥିବୀ ପୃଥିବୀରେ ସବୁ ଜିନିଷ ରହିଛି ଆଦେହରେ ଶବ୍ଦ ରହିଛି ସ୍ପର୍ଶ ରହିଛି ରୂପ ରହିଛି ରସ ରହିଛି ଗନ୍ଧ ରହିଛି ସବୁ ଜିନିଷ ରହିଛି ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଆକାଶ ଏଇ ଯେଉଁ ଭୂମି ତତ୍ତ୍ୱରେ ସବୁ ଜିନିଷ ରହିଛି ତେଣୁ ଏ ଭୂମିରେ ଆମେ ଯଦି ଜଣେ ଭୂମିକୁ ଦେଖିଦେବ ସେ ଭଗବାନ ଜାଣିପାରିବ ଖାଲି ଭୂମିକୁ ଦେଖି ଜଣେ ଭଗବାନ ଜାଣିପାରିବ କାରଣ ଭୂମି ହେଉଛି ଭଗବାନଙ୍କ ଶକ୍ତି ଭୂମି ଆପ ନଳ ବାୟୁ ଖଙ୍ଗ ମନ ବୁଦ୍ଧିରେ ବଚ ଅହଙ୍କାର ବିଦ୍ୟାଙ୍ଗ ଭିନ୍ନା ପ୍ରକୃତିର ଅସ୍ତଦା ଏ ଭୂମି କେଉଁଠୁ ଆସିଲା ଭୂମିଟା କେମିତି ତିଆରି ହେଲା ବୈଜ୍ଞାନିକମାନେ କହିପାରୁନାହାନ୍ତି ସେ କହୁଛନ୍ତି ବିଗ୍ ବ୍ୟାଙ୍ଗରେ ହେଲା ଜଳଟା କେମିତି ତିଆରି ହେଲା ନା ବାୟୁରେ ତିଆରି ହେଲା ହାଇଡ୍ରୋଜେନ୍ ଅକ୍ସିଜେନ୍ ତିଆରି ହେଲା ହାଇଡ୍ରୋଜେନ୍ ଅକ୍ସିଜେନ୍ କେଉଁ ତିଆରି ହେଲା ସେଟା ଅନୁମାନ ହେଲା ଏଇଭଳି ଭାବରେ ବୈଜ୍ଞାନିକ ଭାବରେ ବିଜ୍ଞାନ ଜ୍ଞାନ ହେଉଛି ଏଇଭଳି ତା ଦେହରେ ସେମାନେ କେତେ ନୋବେଲ ପ୍ରାଇଜ୍ ପାଇଲେଣି ପାଇବେ ପାଉଥିବେ ଆଉ ଯେଉଁମାନେ ଜ୍ଞାନୀ ଯେଉଁମାନେ ପ୍ରକୃତ ଜ୍ଞାନ ଦେବେ ତାଙ୍କୁ ବିଦା କରିଦିଆଯିବେ ତମର କ'ଣ ଜ୍ଞାନ ଅଛି ତମେ କ'ଣ ନୋବେଲ ପ୍ରାଇଜ୍ ପାଇବ ତମର କିଛି ଜ୍ଞାନ ନାହିଁ ତମର ସବୁ କଳ୍ପନା ଏଇଟା ସବୁ କଳ୍ପନା ଜିନିଷ ଆମେ ପ୍ରଭୁପାଦ ମହାରାଜ କହିଥିଲେ ଶିଶୁମ ଭକ୍ତିସ୍ୱର ଦାନ ମହାରାଜ ତମେ କହିଲେ ତମେ ପାଇବ ନୋବେଲ ପ୍ରାଇଜ୍ ପାଇବ କୁହାଯାଇଥିଲା ଆମେ ପ୍ରଭୁପାଦଙ୍କର କନ୍ଭରସେସନ୍ ଅଛି ସେଇଟା ଯାହା ହଉ ଏଇଭଳି ଭାବରେ ତଥା ହଂଚ ମନ ପ୍ରାଣ ଭୂତେନ୍ଦ୍ରିୟ ଗୁଣାଶ୍ରୟ ସବୁଥିରେ ମୁଁ ଆଶ୍ରୟ ନେଇ ସବୁଥିରେ ସେ ଅଛନ୍ତି ଭଗବାନ ସବୁଠାରେ ଅଛନ୍ତି ଏସବୁ ଭଗବାନଙ୍କର ଶକ୍ତି ଶକ୍ତି ଏବଂ ଶକ୍ତିମାନ କୌଣସି ଅଭେଦ ସୂର୍ଯ୍ୟ ଏବଂ ସୂର୍ଯ୍ୟଙ୍କର କିରଣ ଅଭେଦ ସୂର୍ଯ୍ୟ କିରଣ ଆଉ ସୂର୍ଯ୍ୟ ଅଲଗା ରହିବେ ନା କ'ଣ ସେଭଳିଆ ଭଗବାନ ଏବଂ ତାଙ୍କର ଶକ୍ତି ଅଭେଦ ଆମେ ସବୁ ଭଗବାନଙ୍କର ଶକ୍ତି ଆମେ ସବୁ ଭଗବାନଙ୍କର ଉଚ୍ଚତର ଶକ୍ତି ଏ ଭୌତିକ ଜଗତରେ ଯାହା ସବୁ ରହିଛି ସେଇଟା ହେଉଛି ନିମ୍ନତର ଶକ୍ତି ତେଣୁ ଏଇ ନିମ୍ନତର ଶକ୍ତି ଉଚ୍ଚତର ଶକ୍ତି ବିବିଧେବ ଶ୍ରୁଏତେ ଆମର ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଶକ୍ତି ହେଉଛି ପରାଶ ଶକ୍ତି ବିବିଧେବ ଶ୍ରୁଏତେ ଭଗବାନଙ୍କର ଅନେକ ଶକ୍ତି ରହିଛି ଆମେ ଯଦି ଭଗବାନଙ୍କ ଶକ୍ତିକୁ ଗୁଣ ଗାନ ଶକ୍ତି ବା ଗୁଣ ଯେଉଁ ସବୁ ରହିଛି ଯେଉଁ ଗାନ କରିବା ଶେଷ ହେବ ନାହିଁ ବେଲ୍ ବାଜିଯିବ ବେଲ୍ ବାଜିକରି ସବୁ ଖାଇଯିବେ ଖାଇସାରିକି ସବୁ ରେଷ୍ଟ ନେବେ ରେଷ୍ଟ ନେଇକି ଉଠିବେ ତାପରେ ପୁଣି ବେଲ୍ ବାଜିବ ପୁଣି ବେଲ୍ ବାଜି ଖାଇବେ ସବୁ ଚାଲିଥିବ ଏ କଥା ସରିବ ନାହିଁ ଭଗବାନଙ୍କ ଏତେ ଶକ୍ତି ରହିଛି ଏତେ ବିବିଧେବ ଶ୍ରୁଏତେ ଅନେକ ପ୍ରକାର ରହିଛି କିନ୍ତୁ ଏସବୁ କେଉଁଠୁ ଆସିଲା ନା ସ୍ୱାଭାବିକ ଏଇଟା ପାଇଁ ସେ କେଉଁଠି ଆମେ ଯେଉଁ ଏତେ କଥା କହୁଛେ ଆଜି କେଉଁଠୁ ଜାଣିଲୁ ଏଇଟା ଆମେ ଶିଖିଲୁ ଆମ ଗୁରୁଦେବ ଆମକୁ କହିଲେ ଶାସ୍ତ୍ରରୁ ପଢ଼ିକିରି ଆମେ କଥା କହୁଛୁ ହଁ ଗୁରୁଦେବ ଯଦି ନ କହିଥାନ୍ତେ ଆମେ ଅନ୍ଧକାର ଭିତରେ ରହିଥାନ୍ତୁ ଶାସ୍ତ୍ର ପଢ଼ିକି ମଧ୍ୟ ଆମେ ବୁଝିପାରିନଥାନ୍ତୁ ତେଣୁ ଏସବୁ ଗୋଟେ ସବୁ ସବୁଥିର କାରଣ ରହିଛି କିନ୍ତୁ ଭଗବାନଙ୍କର କୌଣସି କାରଣ ନାହିଁ ସେ ସ୍ୱୟଂ କାର୍ଯ୍ୟ ଏବଂ କାରଣ ଉଭୟ ନତ ସେ କାର୍ଯ୍ୟଙ୍କ କାରଣ ତ ବିଦ୍ୟତେ ସେଥିପାଇଁ କୁହାଯାଏ ତେଣୁ ଭଗବାନଙ୍କର ଯେଉଁ ଶକ୍ତି ସବୁ ରହିଛି ଏଇଟା ଏଇଟା ସ୍ୱାଭାବିକ ସ୍ୱାଭାବିକ ଭାବେ ରହିଛି ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ ତେଣୁ ଏହି ଶ୍ଳୋକର ଭାଷ୍ୟରେ ବହୁତ କଥା ରହିଛି ଆମର ସମୟ ହୋଇଗଲାଣି ତେଣୁ ବିଶ୍ୱନାଥ ଚକ୍ର ଠାକୁର ବଡ଼ ଭାଷ୍ୟ ଦେଇଥିଲେ ତେଣୁ ପୂର୍ବ ପୂର୍ବଶ କାରଣତ୍ୱେନ ଉତ୍ତରସ୍ମିନ୍ କାର୍ଯ୍ୟ ସ୍ଥିତ ଏ କାର୍ଯ୍ୟ କାରଣ କଥା ଏଠି କୁହାଯାଇଛି ତେଣୁ ଏ ଯେଉଁ ଶ୍ଳୋକ ଶୁଣିଲେ ଏ ସାତଟି ଆଠଟି ଶ୍ଳୋକ ରହିଛି 29ରୁ 37 ନା 9ଟି ରହିଛି 9ଟି ଶ୍ଳୋକ ଜ୍ଞାନ ଉପଦେଶ ଦିଆଯାଉଛି ଜ୍ଞାନୀମାନେ ଯେ ଭଗବାନ ଜ୍ଞାନ ମଧ୍ୟରେ ଭଗବାନ ଜାଣିଯିବେ ତା ନୁହଁ ଜ୍ଞାନ ମାଧ୍ୟମରେ ଜଣେ ଭଗବାନଙ୍କର ବ୍ରହ୍ମ ସ୍ଥିତିକୁ ଜାଣିବ, ଆଉ ଅନ୍ୟ କିଛି ଜାଣିପାରିବ ନାହିଁ। ତେଣୁ ଜୀବ ଗୋସ୍ୱାମୀ ଆଉ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କ ମତ ଅନୁଯାୟୀ ଭଗବାନଙ୍କ ଉକ୍ତିର ଆପାତଗ୍ରାହ୍ୟ ଦାର୍ଶନିକ ଭାଷା ଏକ ଗଭୀରତର ଅର୍ଥ ବହନ କରେ। ଭଗବାନ ଗୁପ୍ତ ଭାବରେ ଗୋପୀମାନଙ୍କୁ କହିଥିଲେ ଯେ ସେ କେବଳ ସମସ୍ତ ସୃଷ୍ଟିର ଆତ୍ମା ରୂପେ ନୁହେଁ, ଗୋପୀମାନଙ୍କ ବିଶେଷ ପ୍ରେମିକ ରୂପେ ମଧ୍ୟ ତାଙ୍କ ପ୍ରତି ସେମାନଙ୍କର ଏକାନ୍ତ ପ୍ରେମର ଆଦାନ ପ୍ରଦାନ ମାଧ୍ୟମରେ ସେ ବିଦ୍ୟମାନ ଥିଲେ। ଏହି ଅର୍ଥରେ ଶ୍ଳୋକଟିର ଗୁଣ ଶବ୍ଦଟି ଗୋପୀମାନଙ୍କ ବିଶେଷ ଦିବ୍ୟ ଗୁଣାବଳୀ ଉଲ୍ଲେଖ କରେ, ଯାହା ଶ୍ରୀକୃଷ୍ଣଙ୍କୁ ଆକର୍ଷଣ କରୁଥିଲା, ଏବଂ ସର୍ବାତ୍ମା ଶବ୍ଦଟି ଯାହା ଏଠାରେ ଆମେ ସ୍ୱୟଂ ଶ୍ରୀକୃଷ୍ଣଙ୍କ ପ୍ରସଙ୍ଗରେ ଅନୁବାଦ କରିଛୁ, ଏଟାକୁ ଇଏ କହୁଛନ୍ତି ସମ୍ପୂର୍ଣ୍ଣରେ। ହଁ, ପରୋକ୍ଷ ଭାବରେ ଦେଖିବାକୁ ଗଲେ ଯଦିଓ ଶ୍ରୀକୃଷ୍ଣ ଅନୁପସ୍ଥିତ ଥିଲେ, କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଅନୁପସ୍ଥିତ ରହିପାରିନାହାନ୍ତି, କାରଣ ତାଙ୍କର ଚିନ୍ମୟ ରୂପରେ ସେ ସବୁ ସମୟରେ ଗୋପୀମାନଙ୍କ ହୃଦୟ ଓ ପ୍ରାଣରେ ବିରାଜମାନ କରିଛନ୍ତି। ସେ ଭ୍ରମର ରୂପରେ ମଧ୍ୟ ଭଗବାନ ସେଠି ଅଛନ୍ତି, ଆସିଥିଲେ ବୋଲି କୁହାଯାଏ, ଭଗବାନ ନିଜେ ଆସ୍ୱାଦନ କରୁଥିଲେ। ବହୁତ ରହିଛି ଆର ଭାବାର୍ଥ। ତୁମର ପ୍ରଶ୍ନ କ'ଣ ଥିଲା ସେତେବେଳେ? ହିତବସ୍ତ୍ର, ହଁ ହିତବସ୍ତ୍ର ଏଇଟା ସତ୍ୟଗୁଣ, ଭଗବାନ ସତ୍ୟଗୁଣରେ ଅଛନ୍ତି ନା, ଭଗବାନ ଶୁଦ୍ଧ ସତ୍ତ୍ୱ, ସତ୍ୟଗୁଣରୁ ଉର୍ଦ୍ଧ ହେଉଛି ଶୁଦ୍ଧ ସତ୍ତ୍ୱ, ହିତବସ୍ତ୍ର ୟେଲୋ ହେଉଛି ସତ୍ୟଗୁଣ, ରଜଗୁଣ ହେଉଛି ଲାଲ, ତମଗୁଣ ହେଉଛି ନୀଳ ବ୍ଲୁ, ଏଇ ତିନୋଟି ରଙ୍ଗର ମିଶ୍ରଣ ହେଲେ ସାତ ହେଉଛି। ସାତକୁ ଯଦି ମିଶ୍ରଣ କରାଯିବ ଅଣଚାଶ, ଅଣଚାଶକୁ ଅଣଚାଶ, ଏଇଭଳି ଭାବରେ ଗୁଣି ଗୁଣି ଏ ଅନେକ ପ୍ରକାର ରଙ୍ଗ ରହିବ, ଅନେକ ପ୍ରକାର ଆସିବ, ପରମ୍ୟୁଟେସନ୍ କମ୍ବିନେସନ୍, ଅନଲିମିଟେଡ୍ ଅନଲିମିଟେଡ୍ ରଙ୍ଗ ଆସିବ। ତେଣୁ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆମ୍ବେଦକର ଭକ୍ତ କି ଗାଇ ଗୋ ପ୍ରମାନନ୍ଦୀ।